ভগবতে বাসুদেবায়। শ্রীমদ ভগবত গীতা দ্বিতীয় অধ্যায়ের আমি শ্রবণ করুলে কিভাবে অর্জুন সন্দেহাত্মক বা দ্বন্দ্বাত্মক স্থিতির পড়ি কৃষ্ণঙ্কর শরণ যাচ্ছেন, জগতের যেতে বি জীব অনেক যাহঙ্কর মায়া সহ সংস্পর্শ আছে, যে শুদ্ধ ভক্ত নুহতি তাঁর জীবনের এইভাবে দ্বন্দ্বাত্মক স্থিতি আসব হি আসব, এতে সন্দেহ নাই। কিন্তু যে মানে জ্ঞানী অর্জুন ভাই জ্ঞানী, যে পাত্রতা আছে, যে গুরুবাক্যের বিশ্বাস আছে, বৈরাগ্য আছে, সমদম দ্বন্দ্ব সহিষ্ণু, সে তার সমাধান বা দ্বন্দ্বাত্মক স্থিতির সমাধান সে গুরুঙ্কর চরণ যাবে। জ্ঞান বুদ্ধি বল গর্বাদি পরিত্যাগ করে গুরুঙ্কর ঐকান্তিক ভাবে শরণাগত লাভ করে পারলে বা সদ্গুরুঙ্কর শিষ্য হয়ে পারলে হি তোমার ঐকান্তিক মঙ্গল হব। লৌকিক কোণী উপায় জীবক এত সফলতা দিয়ে পারি তার আত্যন্তিক দুঃখক নিবৃত্ত করে পারি পরমার্থ দুনিয়ার বিষয়া ভক্তিরাজ্যের বি আমি গোটে কিছু উপায় চিন্তা করা, এইটা কলে ইয়া হব, এটা কলে ইয়া হব, এ কিছু সময় নয়, এ কিছু সময় পাই তার সমাধান কিছু নাই। যেমনি গতকাল আমরা সমস্ত শুনুলে যে ভগবান যেহেতু বাস্তব বস্তু এবং আমি হচ্ছে ভগবানের অংশ, প্রত্যেক জীব হৃদয়ের সে অনেক, প্রত্যেক জীবর কামনা প্রতি মুহূর্তে সে রেকর্ডিং করি রাখুন জাঁদিয়েছেন এই জীব হচ্ছে এই প্রকার। আমি কিভা লোক, মু কিভা লোক সেটা কৃষ্ণ জাঁতি, কে বি কিভা লোক সেটা কৃষ্ণ জাঁতি, আমকু অধিক আমার পিতামাতা জাঁতি, সমাজ জাঁতি, কে বি জাঁতি, গুরুকৃষ্ণ আমি জাঁতি, আমার ভাবনাটা কম, তো সেই হিসাবে সে ফল দেবে, সেই কারণ আছে কিছু না, অলগা যেগুড়ি কারণ আছে সেগুড়ি বাহ্য কারণ কাজ, সেটা অন্তরঙ্গ কারণ হয়ে নপারে। তুমি কণ সেটা তুমি তুমি নিজক ন জাঁপার, সংসার কে ন জাঁপার, জন্ম দিয়ে পিতামাতা ন জাঁপার, ভগবান জাঁতি ঠিক ভাবে এই জীবটা কণ, কী না সে যেহেতু অন্তর্যামী, সে অন্তর রোজন গোটে জীবর প্রত্যেক মনোভাব কি কি ভা, কার ঈর্ষা আছে, দ্বেষ আছে, কামনা আছে, লোভ আছে, প্রতিষ্ঠা আছে, কি কণ চাহুছি, সবু সে জাঁচান, তেমনি যে সব কিছু জাঁচান, আহ সব কিছু যা কিন্তু কন্ট্রোল রয়েছে, ক্ষমতা তাঁর রয়েছে, নিয়ন্ত্রণ করবার ক্ষমতা রয়েছে, প্রদান করবার ক্ষমতা আছে, সে হি দিয়েপার, সে জাঁতি, সে তো গোটে জীবক আশ্রয় দেওয়া গোটে জীবক যা কিন্তু পাসিফাই ইংলিশ যা কে কম কাজে ওড়িয়ার তা গোটে প্রবোধন দেওয়া কিছু সময় আশ্বাসনা দেওয়া তা গোটে বিভিন্ন উপায় কুয়া হচ্ছে, কিন্তু সেটা নুহে কাম নুহে, সেটা কিছু সময় হেল্প করব। ভক্তি শ্রেষ্ঠ ঠাকুর প্রভুজী মহারাজ সে কথা কুহ না, গোটে জীব অনাদিকাল মায়াগ্রস্ত হয়ে রয়েছে, তাকে এই জগতের তথাগত লোক মানে উপদেশ দিয়ে তার কম করে পারে, সে তো সিধা কুহ প্ল্যাটফর্ম স্পিকর মানে তাঁর কম লাভ করে পারে, কিছু করে পারে, কারণ জন শুদ্ধ ভক্ত হি কেবল হি তাঁর কৃপার হি আমার জীবনের সমস্যা সমাধান হব, অলগা কিছু অলগা কিছু দরকার নাই বলে তাহলে বহু লোক বহু নিরাশ অবস্থায় অছে, মানে যে যেত কিছু ইনস্ট্রকশন দেছি তা শুনলা বেলা তা সেটা বঞ্চব না, গোটে লোক সে গোটে বঞ্চব না, সেই সে শুনে পকাউছে, কিন্তু সেটা সমাধান নয়, আজ সেটা জাঁব কালি তাপরে আর গোটে প্রবলেম তৈরি হবে, কারণ তার অনাদিকাল কর্ম রয়েছে, তার উপদেশ শ্রবণ কর বা কীর্তন কর সেটা কিছু সময় পাই হয়েপরে, যদি সেটা ভগবান সহ যুক্ত, যদি যে শ্রবণকারী তার যদি ভগবান আড়ু সে কথাটা শুনিলা কিন্তু ভগবান আড়ু তার উন্মুখতা আসলানি, সে শুনিবাটা কম হল এন্টারটেনমেন্ট হয়ে গেল, সে গোটে শুনেদেলা এটা কলে ইয়া হব, কিন্তু তুমি সেটা প্র্যাকটিস কলে বি সেটা জাঁয়া দরকার, সেটা ভগবান সহ কনেকশন হবার আছে, নহলে এই সমস্যাটা চাল যাবে, আর গোটে সমস্যা আসবে, কোণী প্রকার আডজস্টমেন্টটা এটা আডজস্টমেন্ট জীবন নুহে, পরমার্থ জীবনটা গোটে আডজস্টমেন্ট করি আমি চলিপারি, মেটেরিয়াল লাইফ আমি আডজস্টমেন্ট করি, এই পরমার্থ জীবনটা সেটল করি, এটা সেটল কর, এটা কোণ স্থায়ী বন্দোবস্ত গোটে ওড়িয়ার না স্থায়ী বন্দোবস্ত আমি করা চাহুছে, আত্মার গোটে স্থায়ী অবস্থা যেটা সি পরমাত্মার চিন্তন করবে চব্বিশ ঘন্টা তাঁকর চিন্তা তাঁকর, এটা হচ্ছে স্থায়ী বন্দোবস্ত ব্যবস্থা, টেম্পোরারি যেমন দেখ না যে টেম্পোরারি গভর্নমেন্ট জায়গায় সব করছেন কোণ ଏ ଯୋଉ ଘର ଦ୍ୱାର କରୁଛନ୍ତି ତାଙ୍କର ଟେମ୍ପୋରାରୀ ଜିନିଷଟା ନା, ତାଙ୍କୁ ସବୁ ରେଷ୍ଟ୍ରିକ୍ସନ୍ ଅଛି, ତୁମେ ଏମିତି କନଷ୍ଟ୍ରକ୍ସନ୍ କରିପାରିବ, କଲମ୍ ଭାଙ୍ଗି ଦିଆ ହବ। ଆଉ ଯେକୌଣସି ସମୟରେ ଏଇ ଯୋଉ ବସ୍ତି ଭୁବନେଶ୍ୱର ଯୋଉ ବସ୍ତି ଅଛି ତାର କ'ଣ ଅଛି, ସେ ଫେସିଲିଟି ଅଛି, ସବୁ ଅଛି, କ'ଣ ନା ସିଟିରେ ଆମେ ରହିଛୁ, କିନ୍ତୁ ତାଙ୍କର ସ୍ଥାୟିତ୍ୱ କିଛି ନାହିଁ, ଉଠେଇକି ଫୋପାଡ଼ି ଦେବେ କେତେବେଳେ ଗଭର୍ଣ୍ଣମେଣ୍ଟ, ସେଟା ତାଙ୍କର ନୁହେଁ। ସେଭଳିଆ ଏଇ ପରମାର୍ଥ ଦୁନିଆରେ ଆମର ଯେକୌଣସି ପ୍ରକାର ଗୋଟେ ଆଡ଼ଜଷ୍ଟମେଣ୍ଟ ଫର୍ ଟାଇମ୍ ବିଙ୍ଗ ଇଂଲିଶରେ ଯାହା କୁହାଯାଏ, ଗୋଟେ ସମୟ ପାଇଁ ଏଇଟା ବି ଦରକାର, କ'ଣ କରାଯିବ। ଆଉ ଜ୍ଞାନୀର ଉପଦେଶଟା ବି ସେଇଆ, ଯୋଉ ଜ୍ଞାନୀ ଜଣେ ଜଣେ ଗୋଟେ ନଲେଜିୟସ୍ ପର୍ସନ୍, ସେ ବହୁତ ଲୋକଙ୍କୁ ବହୁତ ଇନଷ୍ଟ୍ରକ୍ସନ୍ ଦେଉଛି, ଠିକ୍ ଅଛି, ବହୁତ ଲୋକ ବି ସାହାଯ୍ୟ ସେଥିରେ ହେଉଛି, ତାର କିଛି ପୁଣ୍ୟ ମିଳିପାରେ, କିନ୍ତୁ ମନେ ରଖିବ ତାର ଆତ୍ୟନ୍ତିକ କଲ୍ୟାଣ ବି ହେବନି, ସେ ଯଦି ଭଗବାନଙ୍କ ସହିତ ସମ୍ପର୍କ ସ୍ଥାପନ ନ କରେ ତାର ଯଦି ପ୍ରୀତି ନ ବଢ଼େ। ଉଭୟ ଜ୍ଞାନୀ ଲୋକର ସବୁଠୁ ବଡ଼ ଧନ ହେଲା ଜ୍ଞାନ, ତାର ବଚନ ହେଲା ସବୁଠୁ ଧନ। ଆଜି ସଂସାରରେ ଯେଉଁ ସାଧୁମାନେ ସବୁ ରହିଛନ୍ତି, ଯେଉଁମାନେ ସେମାନେ ପଇସା କମାଉଛନ୍ତି, କ'ଣ ଦେହ ଦ୍ୱାରା କମାଉନାହାନ୍ତି, ବାକ୍ୟ ଦ୍ୱାରା କମାଉଛନ୍ତି, ତାଙ୍କୁ ଭଗବାନ ଏମିତି ବାଣୀ ଦେଇଛନ୍ତି, ସେ ବାଣୀ ଦ୍ୱାରା ହିଁ ସେ ଟଙ୍କା କମାଉଛନ୍ତି, ଟଙ୍କା କମାଇବାଟା ତାଙ୍କର ଲକ୍ଷ୍ୟ ନୁହେଁ, କିନ୍ତୁ ଯେହେତୁ ସେ ବାଣୀର ସିଦ୍ଧତା ରହିଛି, ଜ୍ଞାନୀମାନେ ୱାର୍ଡ ଜଗଲାରେ ଯେଉଁମାନେ କରୁଛନ୍ତି କ'ଣ, ଯେଉଁମାନେ ଯେ ତାଙ୍କର ଭାଷାକୁ ସବୁ ହଁ ସେଟା ଯେଉଁ ଶବ୍ଦ କୁହୁକତା ଯେଉଁଟା ତିଆରି କରନ୍ତି ବା ସାହିତ୍ୟିକ ଭାବନାରେ ସେମାନେ ସବୁ କୁହନ୍ତି, ସେମାନଙ୍କ କଥା ଛାଡ଼, ସେମାନେ ଯେଉଁ ଉଦ୍ଦେଶ୍ୟପୂର୍ଣ୍ଣ ଭାବରେ ପ୍ରରୋଚିତ ଭାବରେ ଗୋଟେ କରୁଛନ୍ତି, ଏଇଟା କଲେ ମୋତେ କିଛି ପଇସା ମିଳିବ, ଭଲରେ ମିଳିବ, କିନ୍ତୁ ବାସ୍ତବିକ ଯେଉଁମାନେ ଜ୍ଞାନୀ ବା ଭଗବାନଙ୍କର କୃପା ପାଇଛନ୍ତି, ତାଙ୍କର ବଚନ ହେଉଛି ଧନ, ତାଙ୍କ ବଚନ ହେଉଛି ସମ୍ମାନ, ତାଙ୍କର ସବୁକିଛି, କିନ୍ତୁ ଲକ୍ଷ୍ୟ ରହୁଛି ଭଗବାନଙ୍କ ସହିତ ଯୁକ୍ତ ହେବା। ନହେଲେ ଏଇ ଯୋଉ ଆମେ ଶୁଣୁଥିଲେ ସଦ୍ଗୁରୁଙ୍କ ଚରଣାଶ୍ରମ ନ କଲେ ଜୀବନ ଆତ୍ୟନ୍ତିକ ମଙ୍ଗଳ କେବେ ହେଲେ ହେଇପାରିବ ନାହିଁ, ସ୍ପଷ୍ଟ ଏଟା। ସେଥିପାଇଁ ସେ କହିଲେ କାର୍ପଣ୍ୟ ଦୋଷ ଅପଥ ସ୍ୱଭାବ ପୃଚ୍ଛାମିତ୍ୱାମ ଧର୍ମ ସମୁଢ ଚେତା, ସମୁଢ ଚେତା ହେଇଯାଇଛି, ନିଶ୍ଚିତ ତନ୍ ବୃହିତନ କହିଲେ ନିଶ୍ଚିତ କରିକି ମୋତେ କୁହ, ମାନେ ପୁରା ସିଓର, କୋଉଟା ସିଓର ଜିନିଷ। ଆମର ଗୁରୁବାକ୍ୟର ନିଶ୍ଚିତତା କାହିଁକି ଆସୁନି, ଆମ କାମନାଟା ଯଦି ମିଳିଗଲା ଗୁରୁ ଯାହା କହିଲେ ସେଇଟା, ତାହେଲେ ଆମେ ସେଟାକୁ ଫଲୋ କରିବା। ଆମର କ'ଣ ଗୋଟେ ମୋର ଇଚ୍ଛା ଏଇଟା ଅଛି, ଗୁରୁ ସେଇଟାକୁ ସପୋର୍ଟ କରିବାର ଅଛି, ତାହେଲେ ଆମେ ଜାଣିବା ଗୁରୁ ଅଛି ଠିକ, ମୁଁ ବି ଠିକ, ମୁଁ ଯେଉଁଟା କାମନା କରୁଛି ସେଟା ଗୁରୁ ଯଦି ନ କହିଲେ ତାହେଲେ ସେଟାକୁ ଆମେ ଗ୍ରହଣ କରିବା। ସେ ମାନେ ଶିଷ୍ୟ ଗୁରୁର ଯେଉଁ ଭୂମିକାଟା ଏଟା ଜାଣିବାରେ ବହୁତ କଷ୍ଟ ନା। ମୁଁ ସେଟା ଚିନ୍ତନ କରୁଥିଲି କାଲି ରାତିରେ ସେଇଟା ବସିକି, ତୁମେ ଗୋଟେ ଯିବୁକୁ କ'ଣ କହିପାରିବ ବା ନିଜ ସ୍ଥିତିରେ ତୁମେ କ'ଣ କହିପାରିବ, ଏଇଟା ଯେହେତୁ ଗୋଟେ ପରମାର୍ଥ ଜିନିଷଟା, ଏଠି ଜଣେ ତ୍ରିଗୁଣ ରହିଲେ ତା ମୁଣ୍ଡଟା ସେଠି ପଶିବ ନାହିଁ, ସେ ଶରଣାଗତ ହେଇପାରୁନି, ସେ କ'ଣ ବୁଝିପାରିବ ଗୁରୁ ଜିନିଷଟା କ'ଣ କହିବ, ତେଣୁ କହିବ ତୁମେ ପ୍ରାର୍ଥନା କର ଭଗବାନଙ୍କୁ, ସେ କ'ଣ କହିବ, ଯିଏ ନିଜ ସ୍ୱରଟାକୁ ଦେଖିପାରୁନି ସେ ଭଗବାନ କ'ଣ ପ୍ରାର୍ଥନା କରିବ, ତା ସ୍ୱରଟା ନଷ୍ଟ ହେଇଯିବ, ତା ଏଟା କରିବା ଜିନିଷ ଠିକ ଭୁଲ ଯିଏ ବିଚାର କରିପାରୁନି ସେ ଭଗବାନ ପ୍ରାର୍ଥନା କରିପାରିବ, ଏଇଟା କରିବା ଉଚିତ ନୁହେଁ, ଏଇଟା କରିବା ଦରକାର, ଏଇଟା ଠିକ ଏଇଟା ଭୁଲ, ଏତିକି ବୁଦ୍ଧିରେ ତାର ଆସୁନି, ତ କ'ଣ କରାଯିବ, ଏଇଟା ଗୋଟେ ମାନେ ଜୀବନ ସ୍ଥିତିଟା ଗୋଟେ ଅତି ଅତ୍ୟନ୍ତ ଦୟନୀୟ ସ୍ଥିତି। ସେ ଖାଲି ଅନ୍ୟ ଗୁରୁ ଦୋଷ ନଦେଲେ କ'ଣ ହବ, ସେ ଚାହୁଁଛି ଗୋଟେ ମୁଁ ଏନଭାରମେଣ୍ଟ ରହିବି ଯେଉଁଠି ମୋତେ ସବୁକିଛି ଫାସିଲିଟିସ୍ ମିଳିଯିବ, ମୁଁ ଶାନ୍ତି, ଆରେ ସେଟା ମିଳିବ କେମିତି, ହେଇପାରିବନି, ଟାଇମ୍ ସମୟ ପରିବର୍ତ୍ତନ ହେଉଛି, କିନ୍ତୁ ଗୋଟିଏ ଜିନିଷ ପରିବର୍ତ୍ତନ ହେବନି, ଶରଣାଗତିର ପ୍ରିନ୍ସିପଲ୍ କେବେ ପରିବର୍ତ୍ତନ ହୁଏ ନା, ଏଇଟାକୁ ତୁମେ ସବୁବେଳେ ମନେ ରଖ, ସମୟଟା ପରିବର୍ତ୍ତନ ହେଉଛି, ସମୟ ଚକ୍ରରେ ତୁମକୁ ସବୁ ସବୁ ବଦଳିଯିବ, ଦୁନିଆ ବଦଳିବ, ପିତାମାତା ବଦଳିବେ, ସ୍ୱଭାବ ବଦଳିବ, ଭୋଜନ ବଦଳିବ, ଜଗତର ନିୟମ ବଦଳିବ, କିନ୍ତୁ କୃଷ୍ଣ ତ ବଦଳିବେନି, ଆଉ କୃଷ୍ଣଙ୍କୁ ପାଇବାର ରାସ୍ତାରେ ବଦଳିବନି, ସେଥିରେ କିଛି ଆଡ଼ଜଷ୍ଟମେଣ୍ଟ ନାହିଁ, ଦୁନିଆଟା ଏହା ହେଇଗଲା। ବର୍ତ୍ତମାନ ମୋବାଇଲ ଚାଲିଲା, ତୁମେ ମୋବାଇଲ ଦେଖ, ତୁମେ ମୋବାଇଲ ଦେଖିଲ ବୋଲି ତୁମେ ମୋବାଇଲରେ ପ୍ରବଚନ ଶୁଣ, ତୁମେ ଯାହା କର, କୃଷ୍ଣଙ୍କୁ ପାଇବାଟା ରାସ୍ତାଟା ଗୋଟେ, ସେ ଶରଣାଗତି, ତୁମେ କହିପାରିବନି ଏଇଟା ଏଇ ଯୁଗଟା ଏମିତି ହେଲା ମୋତେ ଏଇଟା, ତୁମେ ଯୁଗ ହିସାବରେ ଯାଇପାର, କାରଣ ସେଟା ବ୍ୟବହାରିକ ଜୀବନ, ସେଟା ନହେଲେ ବି ତୁମକୁ ସମାଜରେ ଚଳିପାରିବନି, ବ୍ୟବହାରିକ ଜୀବନ ତୁମେ ରଖ, କିନ୍ତୁ ପରମାର୍ଥ ଜୀବନଟା କମ୍ପଲସରି, ସେଇଟା ଯେଉଁ ରାସ୍ତା ସେଇ ରାସ୍ତା, ତୁମେ ଶରଣାଗତି ହେବାକୁ ହିଁ ପଡ଼ିବ, ସେଥିରେ କିଛି ଆଉ କିଛି କହିହବନି। ତୁମର ଏକ୍ସପେକ୍ଟେସନଟା ଯାହା କୁହନ୍ତୁ, ପ୍ରତ୍ୟାଶାଟା ବହୁତ ହାଏ ରହିଲେ ବି ତୁମେ କିଛି କରିପାରିବନି, ତୁମେ ଆଡ଼ଜଷ୍ଟମେଣ୍ଟ ନ କରିପାରିଲେ ବି ତୁମକୁ ସେଇ ଶରଣାଗତି ପଥଟାକୁ ଧରିବାକୁ ପଡ଼ିବ, କୃଷ୍ଣଙ୍କୁ ଶରଣାଗତି ହେବାକୁ ପଡ଼ିବ। ଗୀତାଟା କ'ଣ ଚେଞ୍ଜ କରିଦେଇପାରିବେ କି, ଆମେ ଭାଗବତଟାକୁ ଚେଞ୍ଜ କରିପାରିବେ, କିନ୍ତୁ ସବୁ ଯୁଗ ଚେଞ୍ଜ ହେଇଯାଉଛି, ନିୟମ ବଦଳି ଯାଉଛି, ସବୁ ବଦଳି ଯାଉଛି, କିନ୍ତୁ ଏଇଟା ବଦଳିବନି, ଏ ବାଣୀ ବଦଳିବନି। ଟାଇମ୍ ପ୍ଲେସ୍ ସର୍କମ୍ଷ୍ଟାନ୍ସେସ୍ ହିସାବରେ, ସମୟ କାଳ ପରିସ୍ଥିତି ହିସାବରେ ବହୁତ ପ୍ରକାର ଆଡ଼ଜଷ୍ଟମେଣ୍ଟ ରହିବ, କିନ୍ତୁ ଶରଣାଗତି ଜିନିଷଟା ଯେଉଁଟା, ଭକ୍ତିରେ ଯେଉଁଟା, ସେଇଟା ବଦଳି ପାରିବନି। ତୁମେ କେମିତି ଖାଉଛ, କ'ଣ ଖାଉଛ, କେମିତି ରହୁଛ, ସେଇଟା ତୁମେ ତୁମେ ଆଡ଼ଜଷ୍ଟମେଣ୍ଟ କର, କିନ୍ତୁ ଲକ୍ଷ୍ୟ ମୁଖ୍ୟ ଲକ୍ଷ୍ୟ ରହିଲା କେଉଁଠି, ଆମେ ଶରଣାଗତି ହେବା, ଯେମିତି ମୁଁ ଜଣେ ସେ ଭକ୍ତ ଫୋନ୍ କରି କହୁଥିଲା ମୋତେ ସେ ବ୍ରହ୍ମଚାରୀ ବିଷୟରେ ମୁଁ ସେଟା ଚିନ୍ତା କରୁଥିଲି। ଦେଖ ଆମେ ଯେତେବେଳେ ସବୁ ଜନ୍ମ କରୁଥିଲୁ ବୋଲେ ଆମେ ଜଏନ୍ କରୁଥିଲୁ ମାନେ ଏଇଟା ବାହାଦୁରିଆ କଥା ନୁହେଁ, ଆମେ ତ ଭଗବାନଙ୍କର ଆମ କପାଳ ଥିଲା, ଆମେ ସବୁ ସ୍ୱାଭାବିକ ଭାବରେ ଆସୁଥିଲୁ, ଆମେ ସବୁ ଆସୁଥିଲୁ। ତୁମକୁ ଯଦି ପରମାତ୍ମା ଯଦି ସାହାଯ୍ୟ ନ କରିବେ ବୈରାଗ୍ୟଟା ତୁମର ଭିତରୁ ଆସିବନି। ଜଣେ 25 ବର୍ଷ 30 ବର୍ଷ ରହିକି ସେ ପିତାମାତାକୁ ସହିତ ସମ୍ପର୍କଟା ଛାଡ଼ିପାରୁନି। ମୁଁ ସେ ମଠ ମନ୍ଦିର ରହିକି ବି ତାର ଗୋଟେ ଆସକ୍ତି ରହୁଛି, ମୋ ବାପାଙ୍କର ଅସୁବିଧା ହେଇଗଲା କି ମୁଁ ତାକୁ ଟିକେ ସାହାଯ୍ୟ କରିବି କି ତାର ଗୋଟେ ରହୁଛି। କିନ୍ତୁ ଜଣେ ତାର ଜନ୍ମଦାତା ପିତାମାତା ଯେତେ ସ୍ନେହ ହେଲେ ତା ମୁହଁକୁ ବି ଚାହୁଁନି, ଆମେ ମାନେ ମୁହଁକୁ ବି ଚାହିଁନୁ, ତାଙ୍କ ତ ମୁହଁକୁ ଅନ୍ୟ କାମ ଇଚ୍ଛା ହୁଏନି। ଏଇଟା ଆମର କ୍ରେଡିଟ୍ ନୁହେଁ, କେବେ ବି ଗୋଟେ ଇଚ୍ଛା ହୁଏନା କ'ଣ ମା ଦେଖିବା ବାପା ଦେଖିବା କ'ଣ କରିବା, ଏଇଟା ଆମର କ୍ରେଡିଟ୍ ନୁହେଁ ଯେ ତୁମେ ଗୋଟେ ଏସବୁ ଯେମିତି ନୁହେଁ। ଆଉ ତୁମେ ତ ଜାଣି ଶୁଣିକି ଲଗାଉଛ ଫୋନ୍ ତାଙ୍କ ପାଖକୁ, ସେଟା ତ ଆମ ଯୁଗରେ ଫୋନ୍ ନଥିଲା। ତୁମେ ବାପାଙ୍କୁ ଫୋନ୍ କରୁଛ, ତୁମେ ଘର ଘର କଥା ମ୍ୟାନେଜ୍ କରିବାକୁ ଚାହୁଁଛ, ଘର କଥା ବୁଝିବା ପାଇଁ ଚାହୁଁଛ, ତୁମର ତ ଏତିକି ବୈରାଗ୍ୟ ଆସିନି। ତୁମେ ପିତା ମାତା ତୁମର କେତେ ବଡ଼ ପ୍ରୋବ୍ଲେମ୍ ହେଇଗଲା, ତୁମେ ସାଧୁ ହେଇକି ତୁମର କେତେ ବଡ଼ ପ୍ରୋବ୍ଲେମ୍ରେ ତୁମେ ପଡ଼ିଯାଇଛ। ତୁମେ ବର୍ତ୍ତମାନ ଚାହିଁବ ମାନେ ଏଠି ଯାହାକୁ ହିନ୍ଦୀରେ କୁହନ୍ତି ତରୁ ଉତ୍ତରିବା ପାଇଁ, ତୁମେ ଚାହୁଁଛ ଏଠି ପାର କରିକି ମୁଁ କେମିତି ଯିବି କୃଷ୍ଣ ପାର ମନେ ରଖିବି, ତୁମର ପ୍ରୋବ୍ଲେମ୍ ହେଲା ତୁମେ ପୁଣି ଦେଲ ଘର କଥା ଆମ ମୁଣ୍ଡରେ ପୁରୁଛ, କାହିଁକି ତୁମର ଏତେ ଗୁଡ଼ା ବୈରାଗ୍ୟ କାହିଁକି ଆସୁନି? କାହିଁକି ନା ତୁମ ପରମାତ୍ମା ସେ ଜ୍ଞାନଟା ଦେଉନାହାନ୍ତି। ଭଗବାନ ତ ତୁମେ ଜ୍ଞାନ ଦେବେ, ଭଗବାନ କେମିତି ଜ୍ଞାନ ଦେବେ ନା ତୁମ ଉଦ୍ଦେଶ୍ୟଟା ଦେଖିବେ ଏ ଜୀବଟା କଣଟା। କୃଷ୍ଣଙ୍କଠୁ କେହି ଆମକୁ ଭଲ ଭାବେ ଜାଣନ୍ତିନି, ଏ ସବୁବେଳେ ଗୋଟିଏ ପଏଣ୍ଟକୁ ଯେ ମନେ ରଖିବେ ସେ ଭକ୍ତ ହୋଇପାରିବ। ମୋତେ କେହି ଜାଣନ୍ତୁ ନ ଜାଣନ୍ତୁ ଦୁନିଆରେ ମୁଁ ଯେତେବେଳେ ପ୍ରବଚକ ହୁଏ ଯେତେବେଳେ ସାଧୁ ହୁଏ ମୋତେ ଠିକ କୃଷ୍ଣ ଜାଣିଛନ୍ତି ମୁଁ କ'ଣ, ଆଉ ଗୁରୁଦେବ ଜାଣିଛନ୍ତି କୃଷ୍ଣ ଜାଣିଛନ୍ତି, ସେ ଜାଣିଛନ୍ତି ମୁଁ କିଏ, ସେ ମୋତେ ସିଏ ହିଁ ସାହାଯ୍ୟ କରିପାରିବ। ଦୁନିଆ ଲୋକ କହିବାର ମୋର କିଛି ମତଲବ ନାହିଁ, ଆମେ ଦୁନିଆ କଥାରେ ବାସି ହେଉଛେ, ସିଏ ଆମକୁ ଠିକ୍ସେ ଜାଣିଛନ୍ତି। ତେଣୁ ସିଏ ତୁମକୁ ବୈରାଗ୍ୟଟା କେଉଁଠି ଆସିବ ତୁମର, ସିଏ ଭିତରେ ଏମିତି ତୁମ ପିତାମାତାଙ୍କୁ ଚାହିଁବାକୁ ଇଚ୍ଛା ହବନି, କେବେ ବି ଦୟା ଆସିବ ତୁମର। ଆମେ କହିବି ପିତାମାତା ଚାଲିଗଲେ ଆମ ଆଖିରୁ ଦିନରେ ଗୋଟେ ଲୋହ ଲୁହ ବି କେବେ ଆସିନା, କ'ଣ ଚାଲିଗଲା ଚାଲିଗଲେ ଚାଲିଗଲେ କ'ଣ ଅଛି, କିଛି କେବେ ବି ଚିନ୍ତା ବି ଗୋଟେ ହୁଏ ନା, ଆରେ ବାପା ମା ଜନ୍ମ ଦେଇଥିଲେ ଗୋଟେ ଚାଲିଗଲେ। ସେ ଜେନୁଇନ୍ ପର୍ସନାଲିଟିସ୍, ସେମାନେ ନୁହନ୍ତି ଯେମିତି ଗୋଟେ ଯାଉଛନ୍ତି କ'ଣ ଗୋଟେ ମାନେ କୁଳହୀନ ମର୍ଯ୍ୟାଦା ଘରର ଲୋକ ବୋଲି, ନାହିଁ ବହୁତ ଜେନୁଇନ୍ ପର୍ସନ ସେମାନେ, ପୁଣି ବି ତାଙ୍କ ପାଇଁ କେବେ ବି ଗୋଟେ ଚିନ୍ତା ଆସେନା କ'ଣ ଗୋଟେ ପ୍ରୋବ୍ଲେମ୍ କ'ଣ ଅସୁବିଧା କେବେ ବି ଆସେନା। ଏଇଟା ଆମର କ୍ରେଡିଟ୍ ନୁହେଁ, ଆମ ଗୁରୁଙ୍କର, ସେ କହିଲେ ଟିକେ କୃପା କରିଦେଲେ କେବେ ବି ଇଚ୍ଛା ବି ହୁଏ ନା ସେଇଟା, କାର ଆମେ ସାଧନ କରୁଥିଲୁ ତା ପାଇଁ କିଛି କୌଣସି, ସେ ସମୟରେ ଏ ମଠକୁ ଝିଅ ଆସୁନଥିଲେ, ଆମ ସମୟରେ କେହି ମନ୍ଦିରକୁ ଝିଅ ଆସନ୍ତିନି, ଝିଅ ପିଲା କିଏ ତିଳକ ମାରନ୍ତିନି, କିଏ ତିଳକ ମାରିଲେ ଝିଅଟା ଗୋଟେ କ'ଣ ତିଳକ ମାରିଲେଣି କେହି ନାହିଁ, ଯେତେବେଳେ ହବନି ସେତେବେଳେ ଯୋଉ ଝିଅ ଝିଅ ପିଲା ବି ଆସୁଥିଲେ ଯାହାର ସବୁ ଫ୍ୟାମିଲି ଲୋକ ବା ଯିଏ ସବୁ ଭକ୍ତ ହେଇଥିଲେ, କେବେ ଆମେ ତାଙ୍କ ଆଡୁ କେବେ ଅନେଇବୁ ନା, ଚାହୁଁବି ନା, କେବେ କେବେ କଥା ହୁଏ ନା, ଆଜି ତୁମେ ଡାକିବ ମାତା ଆଜି ପ୍ରସାଦ ପାଇଲୁଣି, ତୁମେ ଯଜାତି ଭଳିଆ କେଉଁ ଜାତି ତୁମର, ତୁମର କ'ଣ ଦରକାର ସେ ପ୍ରସାଦ ପାଇଲେ କି ନାହିଁ, ମାତାଜୀ ଭଲ ଅଛ କି, ତୁମେ ତ ବ୍ରହ୍ମଚାରୀ ହେଇଛ, ତୁମର କ'ଣ ଦରକାର ଇଣ୍ଟରଫେୟର କରିବା, ଆଉ ତୁମେ ତ ଜାଣିଛନ୍ତି ତୁମର ବୈରାଗ୍ୟଟା ଭିତରୁ ଆସୁନି, ଆଉ ତୁମେ ବିଷକୁ ଦୋଷ କାହିଁକି ଦେଉଛ, ପାରିବନି ତୁମ ବୈରାଗ୍ୟଟା ଭିତରୁ ନାହିଁ, କାରଣ ତୁମ ପରମାତ୍ମା ତୁମକୁ ଜାଣିଦେଲେଣି, ସିଏ ତ କୃପା କରିଦେ ତୁମେ କାହାକୁ ଚାହିଁବ, ତୁମ ପାଖରେ ବି ସବୁ ଜିନିଷ ଥିଲେ ବି ବିଷୟ ଥିଲେ ବି ନାରୀ ଥିଲେ ବି କାହାକୁ ଅନ୍ୟକୁ ଇଚ୍ଛା ହୁଏ, କାହିଁକି ସିଏ ତାଙ୍କର କୃପା ନା, ବୈରାଗ୍ୟଟା ତ ତୁମେ ଆର୍ଟିଫିସିଆଲ କିଛି କ୍ରିଏଟ୍ କରିପାରିବେନି। ଯଦି ଶାସ୍ତ୍ର କହିଛନ୍ତି ତୁମେ ଦୂରେଇକି ରହିବ ଦୂରେଇକି ରହିବ, ଦୂରେଇ ରହିଲେ କ'ଣ ହବ, ବିଷୟଟା ଭିତରେ ରହିଛି ନା, ତତ୍ତ୍ୱଟା ଦେଖ ତୁମେ ନାରୀଠୁ ବଞ୍ଚିକି ରହିବ, ବର୍ତ୍ତମାନ କ'ଣ ବଞ୍ଚିକି ରହିବ, ତୁମ ପାଖରେ ତୁମେ ମୋବାଇଲ ଅଛି, ମୋବାଇଲ ଯାହା ନଥିଲା ତୁମେ ତୁମେ ତ ସେଗୁଡ଼ା ସବୁ ଚାହୁଁ ଇନଭଲ୍ଭ ହେଇକି ଆସିଛ, ଯେ ମୋବାଇଲଟା ବର୍ତ୍ତମାନ ତୁମେ ଛାଡ଼ିଛ ସିନା ଆସିକି ମଠରେ, ତୁମେ ସେଗୁଡ଼ା ଦେଖିଛ ଜାଣିଛ ନା ମୁଣ୍ଡ ଭିତରେ ଏଗୁଡ଼ା ପଶିକି ରହିଛି, ତେଣୁ ତୁମକୁ ସାହାଯ୍ୟ କିଏ କରିପାରିବ, କେବଳ ତୁମର ଶୁଦ୍ଧ ଭାବନା ତୁମର ପ୍ରାର୍ଥନା ତୁମର ଗୁରୁ ଆଚାର୍ଯ୍ୟଙ୍କ ପ୍ରତି ସେହି କେବଳ ସାହାଯ୍ୟ କରିପାରିବ। ପରମାତ୍ମା କୃଷ୍ଣ ଯଦି ତୁମକୁ ବୈରାଗ୍ୟ ଦେବେ ହିଁ ତୁମେ ବଞ୍ଚିବ କଳିଯୁଗରେ। ବର୍ତ୍ତମାନ ସେତେବେଳେ କୌଣସି ଝିଅ ତିଳକ ମାରିଲା ବି ମାନେ ମନ୍ଦିର ଆମେ ଦେଖିଲା ମାନେ ଆମ ଲାଞ୍ଚ ଏଡ଼େ କ'ଣ ଗୋଟେ ତିଳକ ମାରି ଗୋଟେ ଝିଅଟା କୁଆଡ଼େ ଚାଲୁଛି ସେ କୁଡ଼ିଆ ସେତେବେଳେ ଏମିତି ଲାଗେ। ବର୍ତ୍ତମାନ ସମାଜରେ କ'ଣ କରିବେ ତୁମେ ମୋତେ କୁହ, ସମାଜ ବର୍ତ୍ତମାନ ଯେଉଁ ଅବସ୍ଥା ଝିଅ ପିଲାମାନେ ବେଶୀ ଭକ୍ତ ହେବେ, ସେମାନେ ବେଶୀ ଭକ୍ତ ହେଉଛନ୍ତି, ସେମାନେ ଆଶ୍ରୟ ନେବେ, ସେ ପାଗଳ ହେଇଗଲେଣି ନା ସମାଜରେ ବର୍ତ୍ତମାନ ବଞ୍ଚିବାଟା, ଯେମିତି ବିଦେଶକୁ ଗଲେ ବିଦେଶରେ କେବଳ ଦେଖିବ ଝିଅ ହିଁ ଝିଅ, ରୋଷେଇ ଯାଉ ନା ଦେଖିବ ହଜାର ହଜାର ମନ୍ଦିରରେ ସେମାନେ ହିଁ ରହୁଛନ୍ତି, କ'ଣ କରିବେ ସେମାନେ ଆତ୍ମା। ତୁମେ ଯେମିତି ବ୍ରହ୍ମଚାରୀ ହେଇକି ବିବାହ ନ ହେବା ପାଇଁ ବଞ୍ଚିବା ପାଇଁ ଚାହୁଁଛ, ସମାଜରେ ସେଭଳି ବହୁତ ଲୋକ ବି ଭକ୍ତି ଆଶ୍ରୟ କିନ୍ତୁ ବଞ୍ଚିବା ପାଇଁ, କିନ୍ତୁ ବଞ୍ଚିବ ଟିକେ ଶାନ୍ତିରେ, ତୁମେ ତୁମ ସମସ୍ୟା ଚିନ୍ତା କରୁଛ, ଜଗତର କେତେ ଲୋକ ଯେ କେମିତି ସମସ୍ୟାରେ ଅଛନ୍ତି, ଆପଣ ଜାଣିନ, କିନ୍ତୁ ଏଇଟା ତୁମର ପର୍ସନାଲ ବର୍ତ୍ତମାନ ଆହୁରି ସିଚୁଏସନ୍ କମ୍ପ୍ଲେକ୍ସ ହେଇଯିବ। ଏଇଟା ଏଇଟା କିଛି ନୁହଁ, ମୋ ଜାଣିବାରେ ଏଇଟା କିଛି ହେଇନି, ଆରମ୍ଭ ହେଇନି, ବିଦେଶ ଯେମିତି ସେମିତି ହେଇଯିବ। ଏଇଟା ଆସିଯାଉଛି ମଡର୍ଣ୍ଣ ଜିନିଷଟା ଆଉ, ଆମ୍ବେଳେ ଏଇଟା କିଛି ନଥିଲା, ଆଉ ସେତେବେଳେ କିଏ ଆସୁନଥିଲେ ମଠ ମନ୍ଦିରକୁ, ଯେଉଁମାନେ ଆସୁଥିଲେ ବହୁତ ଶିଷ୍ଟ ଥିଲେ। ବର୍ତ୍ତମାନ ତ ସିଏ ସେଇ କଲଚରରୁ ଆସୁଛନ୍ତି, ଆଉ ତୁମେମାନେ ବି ସେଇ କଲଚରର, ତୁମେ ସେଇ ତାଙ୍କର ସମୟର ଲୋକ ନା। ଆଉ ତୁମେ ବି କଲେଜରେ ପଢ଼ୁଥିଲ, ତୁମେ ବି ଇଣ୍ଟରନେଟ୍ ଜାଣିଛ, ସେ ବି ଇଣ୍ଟରନେଟ୍ ଜାଣିଛି, ତୁମେ ଦୁଇ ଜଣ ତିଳକ ମାରିକି ମନ୍ଦିରକୁ ଆସୁଛ, ତୁମ ଦୁଇ ଜଣଙ୍କ ମୁଣ୍ଡରେ ଅଛି ସେ ଜିନିଷ, ତୁମେ ଦୁଇ ଜଣ କିଏ ସାହାଯ୍ୟ କରିପାରିବ? ମୁଁ ଖୋଲି କହୁଛି, ମୁଁ କାହାକୁ ସମାଲୋଚନା କରି କହୁନି, ଚ୍ୟାଲେଞ୍ଜେସ୍ଟା କେତେ ଅଛି, ତୁମେ କିଏ ସାହାଯ୍ୟ କରିପାରିବ? କେବଳ ସେଇ ତୁମ ହୃଦୟଟାକୁ ତୁମେ ଶୁଦ୍ଧ କରିଦେଇ ଗୁରୁକୃଷ୍ଣ ପ୍ରାର୍ଥନା କଲ, ତୁମ ଭିତରେ ସେ ବୈରାଗ୍ୟ ସୃଷ୍ଟି କରେ, ସେଇଟା ହିଁ ତୁମକୁ କେବଳ ସୁରକ୍ଷା ଦେବ, ନହେଲେ ଆଉ କିଛି ସାହାଯ୍ୟ କରିପାରିବନି। କଳିଯୁଗରେ ତୁମେ ବଞ୍ଚିପାରିବନି, କୁଆଡ଼େ ଯାଅ? ଆଉ ଆଗରୁ ଗୋଟେ ସାଧୁକୁ ଦେଖିଲା ମାନେ ଲୋକଙ୍କର ମର୍ଯ୍ୟାଦା ଥିଲା, କଥାଭାଷା କରୁନଥିଲେ, ଯେ ପିଲାମାନେ କି କଥାଭାଷା କରିବେନି, କି ବସ୍ ସେଇଠି ବସ୍ ବସ୍ରେ ପାଖରେ କେହି ବସିବେନି, ବର୍ତ୍ତମାନ କେହି କେୟାର ହିଁ କରୁନାହାନ୍ତି। ସମାଜ ସେମିତି ହେଇଗଲାଣି, ଯୁଆଡ଼େ ଦୋକାନ ଯାଅ, ବଜାର ଯାଅ, ସବୁ ଯାଅ, ଦୋଷ କାହାର ଦେବ, କିଛି ଦେଇପାରିବେନି। ସମାଜରେ ସମସ୍ତେ ଜଳୁଛନ୍ତି, ମରୁଛନ୍ତି, ଆମେ ଯେମିତି ଯେଉଁମାନେ ଆଜି ସାଧୁ ହଉଛନ୍ତି କାହିଁ କହୁଛନ୍ତି, ସଂସାରରେ ସେମାନେ ଜଳିକି ହଉଛନ୍ତି। ଆଉ ଯେଉଁମାନେ ବି ଆଜି ମଠ ମନ୍ଦିରକୁ ଯେଉଁ ମାତାଜୀମାନେ ଆସୁଛନ୍ତି, ଯେଉଁ ଗୃହସ୍ଥମାନେ, ସେ କାହିଁକି ଆସୁଛନ୍ତି? ସେ ବି ସେ କଷ୍ଟ ପାଇଁ ଆସୁଛନ୍ତି। ମନ୍ଦିରଟା ତ ଏମିତି କରାଯାଏନି କେବଳ ବ୍ରହ୍ମଚାରୀମାନେ ଏଠି ରହିବେ, ନାହିଁ, ଭକ୍ତିଙ୍କ ସେ ଠାକୁର ମନା କରିଦେଇଛନ୍ତି। କେବେ ବି ମଠବାସୀମାନେ ଭାବିବା ଉଚିତ ନା ମନ୍ଦିର ହଉଛି ଆମର ବୋଲି, ସେ ସମସ୍ତଙ୍କର। ତୁମେ ସାହାଯ୍ୟ କରିବା ପାଇଁ ତୁମେ ଚାହୁଁଛ, ଯେଭଳି ତୁମ ଜୀବନକୁ କୃଷ୍ଣ ପ୍ରାପ୍ତି କରିବା ପାଇଁ ପ୍ରତ୍ୟେକ ଜୀବ ଚାହୁଁଛନ୍ତି, ସେଭଳି ତାଙ୍କର ଭକ୍ତି, ସେ ବଞ୍ଚିବା ପାଇଁ, ବଞ୍ଚିବା ପାଇଁ ତୁମେ କୃଷ୍ଣ ପାଇବା ପାଇଁ ଚାହୁଁଛ, ଅଲଗା ଲୋକ ବଞ୍ଚିବା ପାଇଁ ଚାହୁଁଛନ୍ତି, ତୁମେ ଜାଣିନ ସମାଜର ବର୍ତ୍ତମାନ ସ୍ଥିତି କ'ଣ, ବଞ୍ଚିବା ବି ତାଙ୍କ ପାଇଁ କଷ୍ଟ ହେଇଯାଉଛି, ତୁମେ ସମସ୍ତେ ଆଶ୍ରୟ କୃଷ୍ଣଙ୍କର ନେବେ, ସେଇଟା ଗୋଟେ ନୂଆ କଥା ନୁହେଁ। ତୁମେ ଏବେ ଜାଣିନ, ତୁମେ ରୋଷେଇଆ ଯାଇକି ଦେଖିବ, ଏ ରୋଷେଇଆ ଦେଖିବ ବେଳେବେଳେ ଯେଉଁ ଫଟୋ ଫଟୋ ଆସୁଛି, ଦେଖିବ ହଜାର ହଜାର ଝିଅ, କ'ଣ ପ୍ରୋବ୍ଲେମ ତାଙ୍କର, ସେଇଟା କ'ଣ ମୁଁ ଖୋଲିକି, ମୁଁ ତ ଖୋଲା ଲୋକ କହିଦେଉଛି, ଆଉ ମୋତେ ମାର ତର ବିବାହ ହେବେ କାହାକୁ ଜାଣ, ଭକ୍ତ ହେଇଗଲେ କର୍ମୀ ବିବାହ ହେଲେ ମରିବେ, କର୍ମୀ ତ ବିବାହ ମୋତେ ମାଂସ, ସେ ଘରେ ତ ଫ୍ରଷ୍ଟ୍ରେଟେଡ୍ ହେଇକି ସବୁ ଭକ୍ତ ହେଇଗଲେ, ଭକ୍ତ ହେଇଗଲେ ତାପରେ କ'ଣ କରିବେ? ଭକ୍ତ ହେଲେ ପୁଣି ଝିଅ ପିଲା ନା, ବିବାହ ହେବେ ନା, କାହାକୁ ବିବାହ ହେବେ? ପୁଅ ପିଲା ସେଠି କମ ଭକ୍ତ, ତାର କ'ଣ କରିବେ ସେ, କୁହନ୍ତୁ, ଭକ୍ତିକି ଛାଡ଼ି ବି ପାରିବେନି, ତାଙ୍କୁ ଭକ୍ତି ଗୋଟେ ସଦା ଆସିଗଲା ନା। ଭାରତର ଭାରତର ଯେଉଁ ମାନେ ଯେଉଁ ଝିଅ ପିଲାମାନେ ସେ ଡିସାଇଡ୍ କରିଥାନ୍ତି ବିବାହ ହବୁନୁ ବୋଲି, ସେମାନେ ତାଙ୍କର ମାନେ ମୁଁ ପ୍ରବଚନ ଦେବା ପାଇଁ ଆଜିକାଲି ଚାହୁଁନି, ମୁଁ ଖୋଲା ଲୋକ ମୁଁ ସବୁ ବୋଲି କହିଦେବି। ମୁଁ ଯାଇଥିଲି ନ୍ୟୁ ମାୟପୁର, ନ୍ୟୁ ମାୟପୁର ଏଇ ଯେଉଁ ଫ୍ରାନ୍ସର ନ୍ୟୁ ମାୟପୁର, ମୋତେ ବହୁତ ଭଲ ଲାଗେ ପ୍ରଭୁପାଦଙ୍କ ଜାଗା, ଆଉ ସେ ଗୌରନୀତାଏ ମୋର ପୁରା ବହୁତ ପ୍ରିୟ, କୃଷ୍ଣ ବଳରାମ ଗୌରନୀତାଏ ପ୍ରଭୁପାଦଙ୍କ ଇନଷ୍ଟାଲ, ବହୁତ ବଡ଼ 40-50 ଏକର ଜାଗା, ଫାଙ୍କା ଜାଗା, ବୁଲ ପୁରା ଜଙ୍ଗଲ, ସବୁ ସୂର୍ଯ୍ୟମୁଖୀ ଚାଷ କରନ୍ତି ବିଦେଶୀମାନେ, ତା ସବୁ ଫାର୍ମ, ହଜାର ହଜାର ଏକର ଫାର୍ମ, ତା ଭିତରେ ପଶେ, ବହୁତ ବଢ଼ିଆ ଲାଗେ ମୋତେ। ଜଣେ ମାତାଜୀ ଆସି କାନ୍ଦିଲା, ବୟସ୍କ ମାତାଜୀ, ମୁଁ ଦେଖ ସେମାନେ ଡାଇରେକ୍ଟ ଆସନ୍ତିନି, ବହୁତ ଭଦ୍ର ସେମାନେ, ସେ ଡାଇରେକ୍ଟ ମିଶନ୍ତିନି, ଯେମିତି ଆମର ଯେମିତି ଫଟାକି ଗୋଟେ ମାତାଜୀ ଗୋଟେ ଚାଲି ଆସି ପଚାରୁଛି, ସେଇଟା ସେମିତି ନାହିଁ, ସେମାନେ କାହାକୁ ଜଣେ ପୁରୁଷକୁ ଧରିକି ଆସିଲେ, ଜଣେ ପ୍ରଭୁଙ୍କୁ ଧରିକି ଆସିଥିଲେ, କହିଲେ ମହାରାଜ ମୋର କେତେଟା ପ୍ରଶ୍ନ ଅଛି। ମୁଁ କହିଲି ଆରେ ମୁଁ କ'ଣ ପ୍ରଶ୍ନ ଉତ୍ତର ଦେବି, କୁହ ପଚାର। ସେ ସେଇ ମନ୍ଦିରରେ ରହୁଥିଲା, କୌଣସି କାରଣବଶତଃ ସେଇ ମନ୍ଦିର ଜଣେ ମାତାଜୀ ଥିଲା, ସେ ବହୁତ ଚେଷ୍ଟା କରି 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 ମାନେ ବଞ୍ଚିବା ବଞ୍ଚିବା ପାଇଁ, ଭାଇ ବିଦେଶରେ ଯେମିତି ଲୋକମାନେ ମାତାଜୀମାନେ ସବୁ ମନ୍ଦିର ରହୁଛନ୍ତି, ତାଙ୍କ ପାଇଁ ବ୍ରହ୍ମଚାରୀ ଆଶ୍ରମ ବଞ୍ଚିବା ପାଇଁ, ବର୍ତ୍ତମାନ ଭାରତବର୍ଷ ସେଇଆ ହେଇଯିବ। ତୁମେ ଭବିଷ୍ୟତରେ ଦେଖ, ତୁମେ ଜାଣି କାଲି କରିପାରୁନ, ତ ଆଗ ପଛରେ ଦେଖିପାରୁନ, ତ ସେଥିପାଇଁ ତୁମେ ଜାଣିପାରୁନ। ଆମେ ଗଲା ବେଳେ ଧରା ପଡ଼ିଛି, ଆରେ ଆରେ ଏଇଟା ହବ ଆଉ, ପ୍ରଭୁପାଦ ଏଇଟା କରୁଛନ୍ତି, ସେ ନେଇକି ହବ, ସେ ପାଶ୍ଚାତ୍ୟ ଦେଶ ତାରିଣୀ, ଆଉ ଭାରତର ପାଶ୍ଚାତ୍ୟ ଦେଶ ହେଇଯିବ। ସିଏ ସେମାନେ କ'ଣ କରନ୍ତି ନା, ଭୟରେ ବିବାହ ହୁଅନ୍ତିନି, କାରଣ ତାଙ୍କର ବିଶ୍ୱାସ ନା, ସେ ଡିଭୋର୍ସ ହେଇଗଲେ ଆମର ବରଂ ବିବାହ ପୁରୁଣା ଭଲ, ଡିଭୋର୍ସ ହେଇଗଲେ ଆମ ଜୀବନଟା ଆହୁରି ବେକାର ହେଇଯିବ। ଭକ୍ତ ହେଇଗଲା ପରେ ତାଙ୍କର ତ ଛୋଟ ପିଲାବେଳେ ସେଇଟା ସବୁ ଜାଣିଛନ୍ତି, ସବୁ ସମାଜ ବିଷୟରେ ଭକ୍ତ ହେଇଯାନ୍ତି, ତାପରେ ମ୍ୟାରେଜ୍ କରିବା ପାଇଁ ଚେଷ୍ଟା କରନ୍ତି, ଉପଯୁକ୍ତ କ୍ୟାଣ୍ଡିଡେଟ୍ ନ ମିଳେ, ବିବାହ ବି ହୁଅନ୍ତି ନା। ସେ ମାତାଜୀଟା ରହିଲା ବୟସ ବହୁତ ବୟସ ହେଇଗଲା ପରେ ସେ କ'ଣ ଆତ୍ମହତ୍ୟା କରିଦେଲା, ବଡ଼ ହେସେଲ୍ସଟା, ବହୁତ ବଡ଼ ଜାଗା, ସେ ତାର ଆତ୍ମହତ୍ୟା ମାନେ ବୟସ ହେଇଗଲା, ବହୁତ ବୟସ ହେଇଗଲା ପରେ, ବହୁତ ବୟସ ହେଲା କ'ଣ ତା ମୁଣ୍ଡକୁ ଆସିଲା, ତାର ଏମିତି ଆତ୍ମହତ୍ୟା କରିଦେଲା, କାରଣ ସେମାନେ ବହୁତ କଷ୍ଟ ରହୁଛନ୍ତି, ତୁମେ ଜାଣିପାରିବନି ସେ କେତେ କଷ୍ଟ ରହୁଛନ୍ତି, ତୁମେ କେବେ ବି ଜାଣିପାରିବନି କେତେ ଦୁଃଖ ରହୁଛନ୍ତି ମାନେ ବିଦେଶୀ ଲୋକମାନେ। ଭାରତର ସେ ଅବସ୍ଥା ଆସିଗଲାଣି ନା, କାହିଁକିନା ସେମାନେ ଟିକେ ଆଶା ପାଉନାହାନ୍ତି, ଆମେ କିଏ ବୟସ ହେଇଗଲା ଆମେ କିଏ କେୟାର କରିବ, କିନ୍ତୁ ଭକ୍ତ ବି ହେଇଯାଉଛନ୍ତି, ଛାଡ଼ି ବି ପାରିବନି, ଦୀକ୍ଷା ନେଇଛନ୍ତି, ଆଉ ତାଙ୍କୁ ଏଟା ଭଲ ଲାଗୁଛି, ପ୍ରଭୁପାଦଙ୍କ ଜୀବନଟା ତାଙ୍କୁ ଭଲ ଲାଗୁଛି, ପିତାମାତା ନାହିଁ, କି ଘର ନାହିଁ, କି ଦ୍ୱାର ନାହିଁ, କି ଟଙ୍କା ନାହିଁ, ପଇସା ନାହିଁ, ସେ ଆଉ ଯେଉଁ ମାତା ଦେଲା ଥିଲା ତାର 40 ବର୍ଷ ହେଲାଣି ସିଏ ଯେତେବେଳେ ତା କେସ୍ଟାକୁ ଦେଖିଛି ମୋତେ ଆସିକି ପଚାରୁଛି, ମୁଁ କ'ଣ କରିବି ମୋତେ ମହାରାଜ, ମୁଁ କେମିତି ମ୍ୟାରେଜ୍ କରିବି ମୋତେ କୁହନ୍ତୁ। ମୁଁ କାହିଁକି କହିଲେ, ଆଜ୍ଞା ସେଇ ମାତାଜୀ ଦେଖନ୍ତୁ କ'ଣ ହେଇଗଲା, ମୋର କାଲି ଭବିଷ୍ୟତରେ କ'ଣ ହବ। ମୁଁ କହିଲି, ମା ତୋର ଏତେ ବୟସ ହେଲାଣି, ତୁ 45, ତୁ ନିୟରଲି 45 ହେଲାଣି, ତୁ କେଉଁ ଏ ସମୟରେ କେମିତି ବିବାହ, ଏଇଟା ପ୍ରପର ଟାଇମ୍ ନୁହେଁ। ତାର ତୁମକୁ କେଉଁଠି କ୍ୟାଣ୍ଡିଡେଟ୍ ମିଳିବ, ତୁମେ କେମିତି ମ୍ୟାରେଜ୍ କରିବ, ଯଦି ଭଗବାନଙ୍କୁ ଦୟା ତୁମେ କେବଳ ଯଦି ପାଉଛ, ଏଠି ଗୋମାତା ଅଛନ୍ତି ଗୋମାତାଙ୍କୁ ପ୍ରାର୍ଥନା କର, ଗୌରନୀତା ପ୍ରଭୁପାଦଙ୍କୁ ପ୍ରାର୍ଥନା କର, ଯଦି କୌଣସି ସେମିତି କ୍ୟାଣ୍ଡିଡେଟ୍ ହେବେ ତୁମେ ମ୍ୟାରେଜ୍ କରିବ, କିଛି ଅସୁବିଧା ନାହିଁ। ସେ ଏତେ ବିକଳରେ କହୁଥାଏ, ମାନେ ଭୟ କରିଯାଉଛି ନା ବଞ୍ଚିବେ କେମିତି, କାହିଁକି ସେମାନେ କର୍ମୀ ଜୀବନକୁ କେବେ ଫେରିବେନି, ସେ ଜାଣିଛନ୍ତି କର୍ମ ଜୀବନଟା କେତେ କଷ୍ଟ, ଆଉ ଭକ୍ତି ଜୀବନରେ ବି କିଏ ତାଙ୍କର କେୟାର ନେବ। ମନ୍ଦିରରେ ଯେଉଁମାନେ ସେମାନେ 10 ବର୍ଷ 20 ବର୍ଷ ସେବା କରିବେ, ତାପରେ ତାଙ୍କର ଭୟ ଲାଗୁଛି କାଳେ ସେ ମାତାଜୀ ଭଳିଆ ମୋର ଅବସ୍ଥା ହେଇଯିବ କି, କାଳେ ସେ ପ୍ରଭୁଙ୍କ ଭଳିଆ ମୋର ଅବସ୍ଥା ହେଇଯିବ କି। ଆରେ ଗୋଟେ ଜୀବର ସ୍ଥିତିଟାକୁ ତୁମେ ଦେଖ ଚିନ୍ତା କରିକି, କାହିଁକି ସମସ୍ତେ ଶରଣାଗତିର ଫର୍ମୁଲାଟାକୁ ବୁଝି ପାରିବେନି, ତା ସ୍ୱୀକୃତି ବହୁତ ଥିବା ଦରକାର। ପ୍ରୋବ୍ଲେମଟା ରହିବ, ତୁମେ ଔଷଧରା ଖାଉଛ, ଔଷଧରା ଖାଇଲେ କ'ଣ ଔଷଧରା ଭଲ ହେଇଯିବ, ତୁମେ ଔଷଧରା ଖାଇଦେଲ କାହାର ଭଲ ହେଉଛି, କିଏ ଜୀବନ ସାରା ଖାଉଛି, କିନ୍ତୁ ଔଷଧ ବନ୍ଦ କଲା ମାନେ ରୋଗ ମାଡ଼ି ବସିବ, ଔଷଧରା ଚାଲିଥିବ, ତା ଭିତରେ କିଏ ଭଲ ହେଇଗଲା, କାହାର ଅଧା ଭଲ ହେଉଛି, କାହାର ସମୟ ଲାଗୁଛି, କିନ୍ତୁ ଔଷଧରା ସବୁବେଳେ ଖାଉଛନ୍ତି। ସେଭଳି ଆମର ଏଇ ନାମ ଆଉ ଆଚାର୍ଯ୍ୟଙ୍କ ପ୍ରିନ୍ସିପଲଟା ତୁମକୁ ସବୁବେଳେ କରିକି ଚାଲିଥିବାକୁ ପଡ଼ିବ, ତା ଭିତରେ ଯେମିତି ଔଷଧରା ପ୍ରାରମ୍ଭ ହିସାବରେ କାହାର କାମରେ ଲାଗିଯାଉଛି ତାର ଭଲ ହେଇଯାଉଛି, ଔଷଧ ବନ୍ଦ କରିବନି। ସେଭଳି ହରିନାମ ଗୁରୁ ବୈଷ୍ଣବଙ୍କର ସେବା ଏଗୁଡ଼ା ବନ୍ଦ କରିପାରିବନି, ତ ଔଷଧ ବନ୍ଦ କଲା ମାନେ ମାଟି ବସିବ ରୋଗ, ଔଷଧରା ତୁମେ ବନ୍ଦ କରିବ ରୋଗଟା ମାଟି ବସିବ, ଏଭଳିଆ କ'ଣ ବଢ଼େଇବା ପାଇଁ ଦଉନି। ଯେଉଁମାନେ ବ୍ରହ୍ମଚାରୀ ହେଉଛନ୍ତି ବା ଯେଉଁମାନେ ଡିଷ୍ଟର୍ବ ହେଉଛନ୍ତି ବା ଯେଉଁମାନଙ୍କ ଚିନ୍ତା ହେଉଛି, ସେମାନେ ତୁମେ ଯଦି ନାମଟା କରିକି ସେବାଟା କରୁଛ, ବଢ଼ିବନି ରୋଗଟା, ନହେଲେ ତୁ ଛାଡ଼ିଲା ମାନେ ମରିବ। ତୁମର ଯଦି ପ୍ରାରବ୍ଧ ଭଲ ରହିଛି କିମ୍ବା ସ୍ୱୀକୃତି ଭଲ ରହିଛି, ତାହେଲେ ଭଲ ହେଇଯିବ, ଯେମିତି ଔଷଧରା କାମ କରିଦେଉ ସେଭଳିଆ। ଯଦି ଗୁରୁ ବୈଷ୍ଣବ ତୁମେ ଏଇ ସେବା କରୁ କରୁ ଗଦ ଖଟୁ କଟୁ, ଯଦି କେତେବେଳେ ଚନ୍ଦନ କାଠ ବୋହିଲା ସେଭଳିଆ, କେତେବେଳେ ଗୁରୁ କୃଷ୍ଣ କୃପା କରିଦେବେ, ହବ ତୁମର ରୋଗଟା ଆଉ କାମଟା, ରୋଗଟା ଭଗବାନ କହିବେ ଦ୍ୱିତୀୟ ଅଧ୍ୟାୟରେ। ସେଥିପାଇଁ ଦୋଷ କାରଣ ନାହିଁ, ଦୋଷ ପରିସ୍ଥିତି ସମାଜ ବହୁତ ବଦଳୁଛି, ଆମର ଜୀବନ ଆମେ ନିଜେ ଦେଖିଲୁଣୁ, ଆମକୁ ହି ବଦଳିବାକୁ, ଆମେ କିନ୍ତୁ ବଦଳୁଛୁ ଆମେ ବି ଜାଣିପାରୁନୁ, ସବୁ ବଦଳି ଯାଉଛି ଜୀବନରେ, କିଛି ତୁମେ କହିପାରିବେ। ଏଇବା ଏଇ ବାଲି ଯାଇଥିଲି ବାଲିରେ, ସେ ମାତାଜୀ ଯେ ମାନେ ସେ ମାନେ ଏତେ ଭଦ୍ର, ମାନେ ଭାରତର ଲୋକ ଗୋଟେ ମୁଁ ଦେଖିନି ଏତେ ଭଦ୍ର, ସେ ଯେତେ ମହାରାଜ ଆସିବେ ସମସ୍ତଙ୍କ ପାଇଁ ସେ ରୋଷେଇ କରିବ, ଯେତେ ମହାରାଜ ଆସିବେ। ଆମର ପୂଜ୍ୟପାଦ ଶ୍ରୀପାଦ ମହାରାଜଙ୍କ ଆସିଲେ ତ ପିଲା ଭାରି ଶିଷ୍ଟ, ଗାଉଁଲି ଘର ଛୁଆ, ବହୁତ ଦୂରରୁ ଆସିଛନ୍ତି, ବହୁତ ଦୁଃଖୀ, ସେ ତାର କାନ୍ଦୁଛି, ତାପରେ ସେ କାନ୍ଦୁଯିବ। ସେ ଥରେ ଗଲ ଗୁରୁଦେବଙ୍କ ସେଠି, ଗୁରୁଦେବ ପ୍ରଭୁଙ୍କର ନା ଶ୍ରୀପାଦ ମହାରାଜଙ୍କର ଆମର ସମାଧି ସେଠି କରିଛନ୍ତି ପୁଷ୍ପ ସମାଧି, ସେ ବସି କାନ୍ଦୁଛି। ମୁଁ ପ୍ରଣାମ କଲି, ମୁଁ ସବୁ ଡିଉଟି ପଚାରିଲି, ତମେ ରାୟ ପଚାରି ହେବନି କାହିଁ କାନ୍ଦୁଛି, ଯେ ନାଇଁ ସବୁବେଳେ ଗୋଟେ ଫିଲ୍ କରୁଛି, କାରଣ ସମସ୍ତେ ଗ୍ରସ୍ତ ଲୋକମାନେ ଯାଉଛନ୍ତି, ଇଣ୍ଡିଆ ଯାଉଛନ୍ତି, ବୁଲୁଛନ୍ତି, ମୁଁ କୁଆଡ଼େ ଯାଇପାରୁନି, ମୁଁ ବି ମ୍ୟାରେଜ୍ କରିନି, ମୋର ବୟସ ହେଲେ ମୋର କିଏ ଦାୟିତ୍ୱ ନେବ, କ'ଣ କରିବ, ମୁଁ ବି କୁଆଡ଼େ ଆଉ ଭାରତ, କାରଣ ସେ ସମୟରେ ତାଙ୍କ ଟୁର୍ ସବୁ ଭାରତୀୟ ଲୋକ ଗୁଡ଼ା ଆସୁଛନ୍ତି, ଏଇନେ କ'ଣ ବାଲି ଲୋକ ଟୁର୍କୁ ଆସୁଛନ୍ତି। ମୁଁ କହିଲି, ପିଲାଟା ଏତେ ଭଲ ଲୋକଟା ସମସ୍ତଙ୍କ ପାଇଁ ସେବା କରୁଛି, ଭଲ ମନ୍ଦ କରୁଛି, କିନ୍ତୁ ଶରଣାଗତିର ଅଲଗା ଜିନିଷଟା ନା, ସମସ୍ତଙ୍କ ସେ ଆସୁ ଦେଖୁ ନା, ଜୀବନଟା ଚାଲିଗଲାଣି, ବୟସ ହେଇଗଲାଣି, ଏତେ ସାଧୁଗୁରୁଙ୍କର ସେବା କଲାଣି, କି ତାକୁ ପୁଣି ବି ଅସହାୟ ଲାଗୁଛି। ମୁଁ କହିଲି, ତୁ ଯାଉ, ତୁମେ ଏତେ ଇଚ୍ଛା କରୁଛ, ତୁ ଚାଲ, ମୁଁ ତୋ ଟିକେଟ୍ ବ୍ୟବସ୍ଥା କରିଦେବି। ମୁଁ କହିଲି, କ'ଣ ଭୁବନେଶ୍ୱର ଯାଇକି ସେ ପୁରୀ ମୋତେ ମାୟାପୁର ଫାୟପୁର ବୁଲେ 20-25 ହଜାର ଟଙ୍କା ଖର୍ଚ୍ଚ, ବରଂ ଯେଉଁଠି ହେଲେ ମୁଁ ଦେଇଦେବି, କାରଣ ଏତେ ଲୋକଟା ସେବା କରୁଛି, ମନ୍ଦିର ରାତି ଗୋଟେରେ ସେ ଶୋଇବ, ତୁମେ କି ସେବା କରୁଛ, ତୁମେ କି ସେବା କରୁଛ ମୁଁ ପଚାରୁଛି, ତୁମେ ଚାଲ ମୁଁ ଦେଖେଇଦେବି ଗୋଟେ ଗୋଟେ ମାତାଜୀ, ତୁମେ ତା ଗୋଡ଼ ତଳେ ପଡ଼ିବ। ମୁଁ ନ୍ୟୁ ମାୟାପୁର ଯେଉଁ ମାତା ଯେ ସେ ମୁଁ ଗଲା ମାନେ ଡେଲି କହିବ, ସେ ମହାରାଜଙ୍କୁ ଦିଅ କ୍ଲାସ, ସେ ସବୁବେଳେ ପ୍ରେସିଡେଣ୍ଟ କହିଛ ମହାରାଜ, ମୁଁ ମୋତେ ଟିକେ ରେଷ୍ଟ ଦିଅ, କାରଣ ନା ସେ ମହାରାଜଙ୍କୁ କେବଳ ଦିଅ ନା, କାହିଁକି ନା ମୁଁ ଯେତେ ମହାରାଜ ଅଛନ୍ତି ମୁଁ ଶୁଣିଛି ଖାଲି ସେବା କଥା କହୁଛନ୍ତି, ମୋତେ ସେଇଟା ଶୁଣିକି ମୋ ଜୀବନରେ ମୋତେ ଗୋଟେ ଶାନ୍ତି ଲାଗୁଛି। ମୁଁ ଏତେ ଦିନ ଖଟିଲିଣି, ମୁଁ ସମସ୍ତେ ଶୁଣୁଛନ୍ତି ବୁଲୁଛନ୍ତି, ମୁଁ ସେବା କରୁଛି 24 ଘଣ୍ଟା, ମାନେ ସେମାନେ ଜପ ସଳମାଳ ସରିବ ପଶିବେ କିଚେନ୍ରେ, ପୁଣି ସୁଇଟ୍ସ କରିକି ବାହାରିଲାରୁ ରାତି 11, ଗୋଡ଼ ସବୁ ତାଙ୍କର ସବୁ ଏତେ ଥର ଫୁଲି ଯାଇଥିବ, ଏ ସୁଜ୍ ପିନ୍ଧିକି ସେବା କରନ୍ତି, ଏତିକି ପରିଶ୍ରମ କରୁଛନ୍ତି, ରାତି 12 ଗୋଟେ ବନ୍ଦ ସେବାସ, କାହିଁକି ବଞ୍ଚିବା ନା କି, ଏମିତି ଯେ ତାଙ୍କୁ ପ୍ରେସର ଦେଉଛି ନୁହେଁ, କାରଣ ତା ମାଇଣ୍ଡ ଆଡ଼ଜଷ୍ଟମେଣ୍ଟ କରିବା ନା, ଆମେ ଆମ କଥା ଚିନ୍ତା କରୁ, ଭାଇ ଜଗତର ଲୋକମାନେ କେମିତି ପରିସ୍ଥିତିରେ ଅଛନ୍ତି ତୁମେ ଚିନ୍ତା କର, ତେଣୁ ସମସ୍ତେ ଜାଣନ୍ତି କୃଷ୍ଣଙ୍କ ଆଶ୍ରୟ ନେବା ପାଇଁ, କିନ୍ତୁ କୃଷ୍ଣଙ୍କ ଆଶ୍ରୟର ଫର୍ମୁଲାଟା ହେଉଛି ଗୋଟେ ଥିରେ ଆଡ଼ଜଷ୍ଟମେଣ୍ଟ କିଛି ନାହିଁ, ଯାହାର ପୂର୍ବ ସ୍ୱୀକୃତି ଥିବ ବୋଲେ ନା ସର୍ବପୂର୍ଣ୍ଣ ତାମ ରାଜନ ବିଶ୍ୱାସ ମାରିବ, ଯାଏ ତୁମର ପୁଣ୍ୟ ହିସାବରେ ସ୍ୱୀକୃତି ହିସାବରେ ବିଶ୍ୱାସଟା ଆସିବ, କିମ୍ବା ସରଳତା ହିସାବରେ ଏଠି ସେବା କରିଦେବ, ତୁମର ବିଶ୍ୱାସଟା ଆସିବ, ସେ ବିଶ୍ୱାସଟା ତୁମକୁ ଶରଣାଗତିକୁ ହେଲ୍ପ କରିବ। ଶରଣାଗତି ହେଇଗଲା ମାନେ ତୁମର ଅନ୍ତରଟା ଶୁଦ୍ଧ ହେଲା, ପ୍ରଭୁ ଆପଣ ମୋର ଆଉ ଯାହା କରିବେ ମୋତେ ଆଉ, ତୁ ବିଶ୍ୱାସଟା ଫେତରେ ଆସିବ। ଇଣ୍ଟରାକ୍ସନଟା ନହେଲେ ପରମାତ୍ମାଙ୍କ ସହିତ ତୁମ ଫେତରା କେଉଁଠି ଆସିବ? ଔଷଧରେ ଗୋଟେ ଡକ୍ଟର କତୁ ଜଣେ ଔଷଧ ଖାଉଛି, ଜଣେ ତାକୁ ବିଶ୍ୱାସ ହେଉନି, ହେ ଏଇଟା ଭଲ ହେବନି, ଛାଡ଼ି ଦେଉଛି ଆଉ ଗୋଟେ ଡକ୍ଟର କତି ଯାଉଛି। ସେଭଳିଆ ତୁମର ତାହେଲେ ଇଏ ନ ହବ କ'ଣ, ପରମାତ୍ମାଙ୍କ ସହିତ ଗୋଟେ ସମ୍ପର୍କ ନହେଇପାରିବ, ତୁମେ ଭାଙ୍ଗିଯିବ ନା ମୁଁ ଆଉ ପାରିବିନି। ଯେଉଁ ବ୍ରହ୍ମଚାରୀ ଯେଉଁ ଜୀବନ ଯେଉଁମାନେ ଛାଡ଼ି ଦିଅନ୍ତି, ସେମାନେ କାହିଁ ଛାଡ଼ି ଦିଅନ୍ତି? ଆଉ ପରମାତ୍ମାଙ୍କ କତିରୁ ଆରେ ଔଷଧରେ ଖାଉଛୁ ନା, ଭଲ ହେବା ଟାଇମ୍ ଲାଗିପାରେ ତୋତେ, ଯେଉଁ ଜୀବନରେ ହେଲେ ତୋତେ ନାରୀକି ଛାଡ଼ିବାକୁ ପଡ଼ିବ, ଆଉ ନାରୀକି ବି ଯେଉଁ ଜୀବନ ହେଲେ ପୁରୁଷକୁ ଛାଡ଼ିବାକୁ ପଡ଼ିବ, ଯେଉଁ ଜୀବନରେ ଛାଡ଼ିବାକୁ ପଡ଼ିବ ନା, ତ ଔଷଧ ଖା ପାରିବନି, କାରଣ ତାର କଣ୍ଟାକ୍ଟ ପରମାତ୍ମାଙ୍କ ସହିତ ହେଇପାରୁନି, ବିଶ୍ୱାସ ଆସିବ। ତେଣୁ ବର୍ତ୍ତମାନ ଏ ସମାଜ ବର୍ତ୍ତମାନ ଯାହା ରହୁଛି, ଆହୁରି ଭବିଷ୍ୟତରେ ଆହୁରି ବ୍ରହ୍ମଚାରୀ ସମାଜ ଖରାପ, କାରଣ ଭାଇ ବ୍ରହ୍ମଚାରୀ ଯେଉଁ ଆସୁଛି କେଉଁଠି ଆସୁଛି, ସମାଜରୁ ଆସୁଛି। ସମାଜର ପରିସ୍ଥିତି ବର୍ତ୍ତମାନ କ'ଣ, ସେ ସଂସ୍କାର ତା ମୁଣ୍ଡ ଭିତରେ ଅଛି। ପଞ୍ଚମ ଶ୍ରେଣୀର ଛୁଆ ଆମେ 24 ବର୍ଷ 30 ବର୍ଷରେ ଯୋଉଟା ଜାଣିନଥିଲୁ, ପଞ୍ଚମ ଶ୍ରେଣୀର ଛୁଆ ଜାଣିଲାଣି, ମତେ କହୁଛି ସିଏ ଆଉ ମାନୁଛି ଆଉ ଦିଲ୍ଲୀରେ ସେ ପିଲା। ଆଉ ମୁଁ କହିଲି ନା ବାବା ତୁ ବ୍ରହ୍ମଚାରୀ ଗ୍ରସ୍ତ ହେଲେ, ଆମେ ପଞ୍ଚମ ଶ୍ରେଣୀରେ ପାଠ ପଢିଲା ବେଳକୁ ଆମେ ସବୁ ଫେସବୁକ୍ ଚାଟିଂ ହ୍ୱାଟ୍ସଅପ୍ ସବୁ ଜାଣିଛୁ, ତା ତାଙ୍କୁ କ'ଣ ଦୋଷ ଦେବା? ସେମାନେ ପୁଣି କୃଷ୍ଣ ଚେତନାକୁ ଆସୁଛନ୍ତି ନା, କ'ଣ କରିବେ ତାଙ୍କୁ? ତୁମେ କ'ଣ ହାୟର ଷ୍ଟାଣ୍ଡାର୍ଡ କଥା, ବଞ୍ଚିଯାଅ ହେଲେ ଭାଇ, ବଞ୍ଚିଯାଅ ଟିକେ, ବର୍ତ୍ତମାନ ସ୍ଥିତିଟା ଆଜ୍ଞା ଆହୁରି ବିଗିଡ଼ିବ କଳିଯୁଗ ଗୋଟେ। ଆଉ ପ୍ରଭୁ ସେଟା ଜାଣିଛନ୍ତି, ଆଉ ଜାଣିଛନ୍ତି ନା, ସେଥିପାଇଁ ସମସ୍ତଙ୍କ ପାଇଁ କୃଷ୍ଣ ଚେତନାଟାକୁ ଇମ୍ପୋର୍ଟାଣ୍ଟ ଦେଇଛନ୍ତି। ତେଣୁ ଆମର ମୁଖ୍ୟ ଜିନିଷ ହେଲା ଅର୍ଜୁନ ଯେଭଳି ଶରଣାଗତ ହେଲେ କୃଷ୍ଣଙ୍କର, ସେଭଳି ଯିଏ ଶରଣାଗତ ହେଇପାରିବ ସେ କେବଳ ରକ୍ଷା ପାଇବ। ଏଇଟା ଶରଣାଗତିର ଜିନିଷ, ଆଉ ତୁମେ ଫର୍ମୁଲା କିଛି ପୁଟ୍ କରିବାକୁ ଗୋଟେ ଚେଷ୍ଟା କରନି, କୌଣସି ଜିନିଷ ସେଇଟା ଆଡ଼ଜଷ୍ଟମେଣ୍ଟ କିଛି ସମୟ ପାଇଁ ତୁମକୁ ହେଲ୍ପ କରିବ, କିନ୍ତୁ ପରମାତ୍ମା ଯେତେବେଳେ ତୁମକୁ ସାହାଯ୍ୟ କରିବେ, ଗୁରୁ ବୈଷ୍ଣବ, ପରମାତ୍ମା ଅର୍ଥ ଏଠି ଗୁରୁଙ୍କୁ ଧରିକି ଯିବାକୁ ପଡ଼େ। ପରମାତ୍ମା ଆଉ କ'ଣ, ପରମାତ୍ମା ଗୁରୁଙ୍କର ପ୍ରକାଶ, କୃଷ୍ଣ ବି ଆଉ ପରମାତ୍ମା ବି କୃଷ୍ଣଙ୍କର ପ୍ରକାଶ, ପରମାତ୍ମାଙ୍କ ପ୍ରକାଶ ହେଲେ ଗୁରୁ। ତେଣୁ ସିଏ ଯେତେବେଳେ ତୁମର ତାଙ୍କୁ ସବୁବେଳେ ବାରମ୍ବାର ବାରମ୍ବାର ଔଷଧ ଖାଉଛ ଆଉ ବାରମ୍ବାର ବାରମ୍ବାର ପ୍ରାର୍ଥନା କରି ଯଦି ସେ କେବେ ବି କୃପା କଲେ ରୋଗ ଭଲ ହବ, ଆଉ ସେ ମନରେ ଯେଉଁ ସ୍ୱାଭାବିକ ବୈରାଗ୍ୟ, ମନରେ ଯେଉଁ ସ୍ୱାଭାବିକ ଜିନିଷଟା ସିଏ ଦେବେ ନା, ଆଉ ନହେଲେ ହବ ପାରିବନି। ଚାପି ଚୁପିକି ତୁମେ ବିଷୟ ଲାଗିଲା ସେଟାକୁ କେତେ ଦିନ ରଖିବ? ସେ ଯେଉଁ ଛୁଆଟେ ପିଲା ଲୋକ ମୋ କଥା ମନେ ପଡ଼ିଲା, ସେ ଗୋଟେ ନନାଟା ଆମର ଥାଏ, ତାକୁ ତାକୁ ଛେନା ଖିଆର ନା କହିଲେ ସେ ରାଗିକି ବ୍ରାହ୍ମଣ ଗୋଡ଼େଇବ ସମସ୍ତେ ତାକୁ ଛେନା ତା ଯିବ, ଆମେ ଛୋଟ ପିଲାବେଳେ ସେ ତାକୁ ଚେଡ଼ାନ୍ତି, ଆମେ ତ ସବୁ ଥଟା ପରିବେଶ ବେଶୀ ଜାଣିନଥିଲୁ, କାହିଁକି ନା ଆମେ ସବୁ ହଷ୍ଟେଲ ଲାଇବ୍ରେରୀ ରହୁ ନା, ଯେତେବେଳେ ଗାଁ ଘରୁ ସେ ନନା ହେଲେ ଆମେ ତାକୁ ହେରି ଛେନାଖିଆ ନନା ହେଲା, ସିଏ ସେଠୁ ସୁଧିବ ଗାଳି ଦେବ, ମୁଁ ଥରେ ପଚାରିଲି ରି କାହିଁକି ଛେନାଖିଆ କହୁଛ କି, ସେ ଯେଉଁ ଆଗରୁ ଯେଉଁ ଆମର ଯେଉଁ ଦହି ଛେନା ହେଉଛି, ସେ ଦହି ଛେନା କଦଳୀ ତାକୁ ଇଏ ନଡ଼ିଆ ସେ ତାକୁ ସବୁ କ'ଣ, ଆଖଣ୍ଡମଣିଙ୍କର ଗୋଟେ ମେଳା ହୁଏ ନା ଆମର ଏ ସାଇଡ଼୍ରେ, ଆଖଣ୍ଡମଣି ମାନନ୍ତି ବେଶୀ, ଆଖଣ୍ଡମଣି ମେଳା ହୁଏ, ସେ ତାର ଛେନାକୁ ଦେଖିଲେ ତାର ଲୋଭ ହେଲାଣି, ତେଣୁ ତ ପୂଜା କଲେ, ପୂଜା କଲା ପରେ ଭୋଗଟା ଚକୁଡ଼ି ଦେଲେ ଲଗେଇଲା ମାନେ ଇଏ ତ ବସିବ ନା, ପୂଜାଟା ହବ ନା, ଆଉ ଖାଇପାରିବନି, ଇଆର ଖାଇବାର ଇଚ୍ଛା ଅଛି, ଆଗେ ଖାଇଦେବି, ତେଣୁ ସିଏ କ'ଣ କରୁଛି ନା ବାରବାର ଦୌଡ଼ୁ, ଯାଇ ଯା ଧୂପଟା ଆଣିବୁ, ଏଇ ଯା ଆଦି ଆସିଲେ ଆଣିବୁ, ତ ଗୋଟେ ଥର କହୁନୁ, କାହିଁକି ସିଏ ଯାଇକି ଡେରି କରି ଆସିଲେ ଇଏ ତାର ଖାଇବ, ତା ଭିତରେ ସେ ଯାଇଛି କ'ଣ ଝୁଣା ଆଣନା କ'ଣ ଯା ଯା କ'ଣ ନିଆଁ ଧରିକି ଝୁଣା ପକେଇକି ଆଣିବୁ, ସିଏ ଜାଣିନଥିଲା ଯେ ଏତେ ଶୀଘ୍ର ପଳେଇ ଆସିବ ବୋଲି, ତା ଭିତରେ ଇଏ ତାର ଖାଉଛି, ଆଉ ସିଏ ଆସିଲା, ସିଏ ଆସିଲା ବେଳକୁ ଇଏ ବସିକି ଖାଉଛି ଆଉ କ'ଣ, ତେଣୁ ହାଲା ଖରା କଲା, ତୁ କି ବ୍ରାହ୍ମଣ ହେଇଛୁ, ତୁ ବ୍ରାହ୍ମଣ ହେଇଛୁ, ମୋ ଠାକୁର ଭୋଗ ମୁଁ ରଖିଛି, ତୁ କେତେ କଷ୍ଟରେ ଛେନା ଆଣିକି ରଖିଛି, ଭୋଗ ଲାଗିଲେ ତୁ ଖାଇଲୁଣୁ, ସେଟା ତାକୁ ଛେନା କିଆ ନା କୁହନ୍ତି, ସେଟା ତାର ତ ଲାଳସା, ଯେ ତୁମର ଭୋଗ ବିଷୟ ଲାଳସାଟା ଅଛି, ତୁ ଚାପି କେତେ ଦିନ ରଖିବ, କାମ ଦେବନି, ଏଇଟା କିଛି କାମ ଦେବନି, ଆଉ ଔଷଧଟା ଖାଅ, ଯେମିତି ଔଷଧ ଖାଇଲେ ତୁମ ରୋଗଟା ଯେମିତି ରହୁଛି, ପଥିରାକୁ ମାନୁଛ, ସେଭଳି ଗୁରୁ ବୈଷ୍ଣବର ବିଶ୍ୱାସ କର, ଶରଣାଗତିଟାକୁ ତୁମେ ଯାଅ, ଶରଣାଗତ ବିନା ଏଗୁଡ଼ା ଅଯଥା ଅଲଗା ଜିନିଷ ଗୁଡ଼ାକ ଟାଇମ୍ ଚେଞ୍ଜ ହେଉଛି, ସମୟ ପରିବର୍ତ୍ତନ ହେଉଛି, ସବୁ କିଛି ବଦଳି ଯାଉଛି, ଆମେ ଦେଖିଲୁ ନା, ଆଉ ଆମ ଜୀବନ ବି ବଦଳିବାକୁ ପଡ଼ୁଛି, ଏମିତିକି ତୁ କିଛି ନାହିଁ, ତୁମେ ତ କରିବାକୁ ପଡ଼ିବ, ସେଇଟା ବର୍ତ୍ତମାନ ସମୟ ସେ, ଆଉ କାରଣ ଲକ୍ଷ୍ୟଟା ହେଉଛି ଆମର କୃଷ୍ଣକୁ ଚିନ୍ତା କରିବା, ଜୀବନରେ କ'ଣ ଗୋଟେ ଆଡ଼ଜଷ୍ଟମେଣ୍ଟ ଏଟା ଚାଲିବ, ଆମେ ଯେଉଁଟା ରହୁଛି ଆଉ 20 ବର୍ଷ ପରେ ଆମେ ବୁଢ଼ା ହେଇଗଲା ବେଳକୁ ଆହୁରି ଦୁନିଆ ବି ବଦଳି ଯାଇଥିବ, ସେଥିରେ ଆମର କ'ଣ, ସେ ବଦଳିବ ନା, ଆମ ଶରଣାଙ୍କର ଆମକୁ ସବୁବେଳେ ଗୁରୁ ବୈଷ୍ଣବଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ, ମୋତେ ସୁରକ୍ଷା ଆପଣ ଦିଅନ୍ତୁ, ନହେଲେ ଏଗୁଡ଼ା ସବୁ ଚେଞ୍ଜେବୁଲ ହବ, ସବ ଚେଞ୍ଜ ସବୁ ପରିବର୍ତ୍ତନ ହେଇଯିବ, ସବୁ କିଛି ପରିବର୍ତ୍ତନ ହେଇଯିବ, ସେଥିରେ କିଛି ଆଉ ତାକୁ କିଛି କହିହବନି। ବର୍ତ୍ତମାନ ଯେଉଁ ଜଏନ୍ କରୁଛନ୍ତି, ଯେମିତି ଖାଉଛନ୍ତି, ଯେମିତି ରହୁଛନ୍ତି, ତାଙ୍କର ଯେଉଁ ଜୀବନଶୈଳୀ ଆମଠୁ ପୁରା ସମ୍ପୂର୍ଣ୍ଣ ଭିନ୍ନ,
ସମ୍ପୂର୍ଣ୍ଣ ଭିନ୍ନ ଆମ ତୁଳନାରେ ଆମେ ଯେତେବେଳେ ଜଏନ୍ କରିଥିଲୁ ଏଇ ତୁଳନାରେ ବର୍ତ୍ତମାନ ଯେଉଁ ବ୍ରହ୍ମଚାରୀ ଜୀବନ ଏମାନେ ଗୋଟେ ଆରିଷ୍ଟୋକ୍ରାଟ ଲାଇଫ୍ ମେଣ୍ଟେନ୍ କରୁଛନ୍ତି ବୋଲି ଜାଣ ଏମାନଙ୍କ ହତ୍ର ପଇସା ଅଛି ମୋବାଇଲ ଅଛି ଘର ସମ୍ପର୍କ ଅଛି ପ୍ରିଚିଂ କରୁଛନ୍ତି ସବୁକିଛି ତାଙ୍କ ପାଖରେ ଅଛି ଏମାନେ ଗୋଟେ ଆରିଷ୍ଟୋକ୍ରାଟ ଲାଇଫ୍ ମେଣ୍ଟେନ୍ କରୁଛନ୍ତି ଆମ ଆମ ସମୟରେ ଯାହା ଆମେ ଥିଲୁ ଆମ ସମୟରେ ସାର୍ଟ ବି ଘଣ୍ଟେ ନଥିଲା ଗାମୁଛା ଘୋଡ଼େଇକି ଓଦା ଗାମୁଛା ଘୋଡ଼େଇକି ଯାଉଥିଲୁ ଆମେ କେଉଁ ଭିକାରୀ ଘର ପିଲା ନଥିଲୁ ଓଦା ଗାମୁଛା ଘୋଡ଼େଇକି ଛଅ ଛଅ ମାସ ଆମେ ମନ୍ଦିରରେ ଚଳିଛୁ ଓଦା ଗାମୁଛା ଗୁରୁ ତ ମନା କରିଦେବେ ଗାମୁଛା କିଛି ଦବନି ଯିଏ ଆସୁଛି ମନ୍ଦିରକୁ ଛଅ ମାସ ତାକୁ କିଛି ଦବନି କୁଆଡ଼େ ନେଇ ପଳେଇବ ଗୋଟେ ଗାମୁଛା କାଳେ ନେଇ ପଳେଇବ ଗୁରୁଦେବ ଛାଡ଼ନ୍ତି କିଛି ନାହିଁ ତୁମେ ଯାହା ଧରିକି ଆସିଥିବ ଏତେ କେହି ପଚାରିବେନି କ'ଣ ଅଛି ତୁମର କ'ଣ ନାହିଁ ସେ ପ୍ୟାଣ୍ଟ ପିନ୍ଧ କି ଯାହା ପିନ୍ଧ କି ଯାହା ପିନ୍ଧ ସେ ଗୋଟେ ଲାଇଫ୍ ମେମ୍ବର ଆସିଥିଲା ଦୁଇଟା ଗାମୁଛା ଦେଇଥିଲା ଆଉ ଗୋଟେ ବ୍ରହ୍ମଚାରୀ ଥିଲା ସେ ଗ୍ରସ୍ତ ହେଇଗଲାଣି ସେ ଦୁଇଟା ହଳଦିଆ ଗାମୁଛା ପୁଣି ତାକୁ ସମସ୍ତେ ଆମକୁ ଯେତେ ଥଟା କରେ ସେ ଗଞ୍ଜାମ ଲୋକ ସେ ହଳଦିଆ ଗାମୁଛା ଧରି ଚାଲି ଆସିଛି ସେ ଦେଖିଲା ଆମେ ଖାଲି ଦେହରୁ ବୁଲୁଛୁ ଗଞ୍ଜି ଗୁଡ଼ାକ ସେ ଗଞ୍ଜିଟା ଗୋଟେ ଗଞ୍ଜି ଘରୁ ଆଣିଥିବ ଆଉ ତାକୁ ଆଉ କ'ଣ ଗଞ୍ଜି ଦେବେ ନା କ'ଣ ଗଞ୍ଜି ଦେବେନି ସେଟାକୁ ଶୁଖେଇବି ଅଧା ଉଧା ହେଇଥିବ ସେ ପିନ୍ଧିକି ଯିବୁ ଆଉ ସିଏ ସିଏ ସବୁ ହଳଦିଆ ଗାମୁଛା ଦେଇଥିବ ସେ ହଳଦିଆ ଗାମୁଛାକୁ ଗୋଟେ ଗାମୁଛା ମାନେ ଭାରି ଖୁସି ଆଉ ସିଏ ନୂଆ ଡିବୁଟି ଆମର ଇନଚାର୍ଜ ଆମର ଗୋପୀନାଥ ମହାରାଜ ଥାନ୍ତି ଆମର ଅଦିତ ପ୍ରଭୁ ସେତେବେଳେ ଥାନ୍ତି ଆଉ ସେତେବେଳେ ଗୋଟେ ଧୋତି ପୁରୁଣା ଧୋତି ଗୋଟେ ମିଳିଗଲା ତେଣୁ ତା ଧୋତିଟା ଖାଲି କିନ୍ତୁ ପିନ୍ଧୁ କ'ଣ ଗାମୁଛା ଧୋତି ସାଙ୍ଗରେ ଗାମୁଛା ସେଟା ଆମକୁ କିଏ କହିଦେଲେ ସେ ଗୋପୀନାଥ ମହାରାଜଙ୍କୁ କୁହ ସେ ଦେବେ ସେଠୁ ସିଏ କ'ଣ କଲେ ସିଏ ତାଙ୍କ ସାର୍ଟଟା ମୋତେ ଦେଇଦେଲେ ସିଏ ଯୋଉ ମୋଟା ଲୋକ ସିଏ ତାଙ୍କ ସାର୍ଟଟାକୁ ମୁଁ ଗୋଡ଼ ଦେଲେ ମୋ ଗୋଡ଼ ମୋତେ ପଡ଼ିବ ସାର୍ଟ ବାବା ଇଏ ସେଗୁଡ଼ା ଭୁଲିଯାଉ ସେ ଦିନ ନାହିଁ ସେସବୁ ଦିନ ଚାଲିଯାଇଛି ଆମକୁ ବି ଆଜି ଆଡ଼ଜଷ୍ଟ କରିବା ଆମେ ସେଇ ଜିନିଷଟା ଦେଖିବା ଆଜି ବି ଆମେ ମଠ ରହିବୁ ପଳେଇବା ଏଇ ପିଲା ଗୁଡ଼ା ସାଙ୍ଗରେ କ'ଣ ରହିବ ମୁଁ ଏଗୁଡ଼ା କ'ଣ ସାଙ୍ଗରେ ଏମାନେ ରହିବ ଏମାନଙ୍କର ତ ଏଇଭଳିଆ ଏମାନେ ଚଳୁଛନ୍ତି ଏଇଭଳିଆ ଖାଉଛନ୍ତି ଏମିତି ଏହା ପରେ ଆଉ ଯେଉଁ ଆସିବେ ସେମିତି କହିଲେ ସବୁ ଚେଞ୍ଜେବୁଲ୍ ହେଉଛି ସମୟକୁ ଗୋଟେ ଓଡ଼ିଆରେ ନାହିଁ ସମୟରେ ଯେ ତାଳ ସମୟ ସାଙ୍ଗରେ ଯେ ତାଳ ନ ଦେଇପାରିଲା ସେ ପରାସ୍ତ ହେଇଯିବ ଜୀବନରେ ଆଉ ସମୟ ସାଙ୍ଗରେ ତାଳ ଦେବାକୁ ହେଲେ ତୁମ ପରମାତ୍ମା ବୁଦ୍ଧି ଇଣ୍ଟେଲିଜେଣ୍ଟଟା ଦେବେ ପ୍ରଭୁପାଦ ଏକ ନମ୍ବର ପିଓର ବୈଷ୍ଣବ ଥିଲେ ଜୀବନରେ କେବେ ଏ ଯାହା ପାପ ଜିନିଷ ଜାଣନ୍ତିନି ଆମିଷ ଆମିଷ ଯାହା ବୈଷ୍ଣବ ଘରେ ଜନ୍ମ ହେଇଥିଲା କିନ୍ତୁ ସେ ଆମେରିକାରେ ଯାଇକି ଯେଉଁ ଫ୍ରିଜ୍ର ଆମିଷ ରହୁଥିଲା ସେ ଫ୍ରିଜ୍ରେ ସେ ଫ୍ରୁଟ୍ସ ରଖିକି ମହାପ୍ରସାଦ କରିକି ତାଙ୍କ ପ୍ରସାଦ ଦେଉଥିଲେ ଏଇଟା ହେଲା ବାହାଦୁରୀ ରାଧାକୁଣ୍ଡରେ ରହିକି ଭୋଜନ କରିବା ଯେତିକି ବାହାଦୁର ନୁହେଁ ବିଦେଶରେ ଯାଇକି ଗୋଟେ ଆମିଷ ଅଶାସୀ ଲୋକଙ୍କ ଘରେ ରହିକି ତାକୁ ଆଡ଼ଜଷ୍ଟମେଣ୍ଟ କରିକି ସେଠି ଭଗବାନଙ୍କର ବାଣୀ ପ୍ରଚାର ଏଇଟା ହେଉଛି ବାହାଦୁରୀ ନୀତିଟା ସମସ୍ତେ ଜାଣନ୍ତି ପାଳନ କରିପାରିବେ କିନ୍ତୁ ଆଡ଼ଜଷ୍ଟମେଣ୍ଟ କରିପାରିବେ ଭଗବାନ କେଉଁଥିରେ ଖୁସି ହୁଅନ୍ତି କଠୋର ନୀତିରେ ଖୁସି ହୁଅନ୍ତିନି ଯିଏ ଅନ୍ୟର ସ୍ୱାର୍ଥ ପାଇଁ ନିଜର ସ୍ୱାର୍ଥ କିଛି ନଷ୍ଟ କରୁଛି ଆଡ଼ଜଷ୍ଟମେଣ୍ଟଟା କରୁଛି ସେଟାକୁ ଭଗବାନ ଖୁସି ହୁଅନ୍ତି ସେଥିପାଇଁ ପ୍ରଚାରକମାନଙ୍କୁ ଭଗବାନ ଖୁସି ହୁଅନ୍ତି କାହିଁକି ଏଥିରେ ବହୁତ ସମୟ ନଷ୍ଟ ହେଉଛି ଶକ୍ତି ନଷ୍ଟ କରୁଛନ୍ତି ଅନ୍ୟମାନଙ୍କ ପ୍ରୋବ୍ଲେମ୍ରେ ମୁଣ୍ଡ ପୁରିବାକୁ ପଡ଼ୁଛି କିନ୍ତୁ ଭଗବାନ ସେ କ'ଣ କରୁଛି ସେ ସମୟ ସତ୍ୟରେ କାହା ଅନ୍ୟ ଗୋଟେ ଜୀବର ଉପକାର ପାଇଁ ଦେଉଛି ଭଗବାନଙ୍କର କୃପା ମିଳେ ତେଣୁ ଏଇ କଥାଟା ପଡ଼ୁଛି ଶରଣାଗତି ବିନା କିଛି ହେଇପାରିବନି ସେଟା ଫାଷ୍ଟ ଏଜ୍ଟା ଏ ଗୁରୁଙ୍କର ଶରଣାଗତିଟା ତୁମେ ଏଇଟାକୁ ଛାଡ଼ି କୃଷ୍ଣଙ୍କର କେମିତି ଶରଣାଗତି ହବ ହେଇପାରିବ ତେଣୁ ଗତକାଲି ଆମେ ଶୁଣୁଥିଲେ ଭଗବାନ କହିଲେ ତୁମେ ଯାଅ ବ୍ୟାସାଦୀଙ୍କ କତୁରୁ ନିଅ ମନ୍ତ୍ର ନିଅ ବା ତାଙ୍କ କତୁରୁ ଉପଦେଶ ନିଅ ତୁମେ ମୋର ସଖା ତୁମର ଗୁରୁତ୍ୱ ଭାବ ଆସିବନି କେବେ ତୁମେ ଜାଣିପାରୁନ ଆଉ ତୁମେ କ'ଣ କରିବ ତୁମର ତୁମର ସାଧନ ନଥିଲେ ବା ତୁମର କୃଷ୍ଣଙ୍କ ଦ୍ୱାରା ତୁମର ଯଦି କିଛି ବି କୃଷ୍ଣଙ୍କ ସହିତ କନେକ୍ସନ୍ ନଥିବ ପରମାତ୍ମାଙ୍କ ସହିତ ତୁମେ ଆଜି ଗୋଟେ ଭାବପ୍ରଣବତା ବଶତଃ କାହାକୁ ଗୁରୁ ବୋଲି ମାନୁଛ କାଳେ ତାଙ୍କୁ ମତ ବୁଦ୍ଧି ବି କରିବ ବା ତାଙ୍କର କଥାକୁ ତୁମେ ନ ମାନିପାର ସେଥିରୁ କ'ଣ ହେଉଛି ବଡ଼ ଅସୁବିଧା ହେଇଯିବ ସେଥିପାଇଁ ଭଗବାନଙ୍କୁ ପ୍ରାର୍ଥନା କର ନିତ୍ୟାନନ୍ଦ ପ୍ରଭୁଙ୍କୁ ପ୍ରାର୍ଥନା କର କହିଲେ ନାଇଁ 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 ମୁଁ ଆଉ କେବେ ବୃଥା ଖଣ୍ଡନ କରିବି ନାହିଁ ମୁଁ ଶିଷ୍ୟ ହେଲି ବା ଶିଷ୍ୟ ହେଲା ମାନେ ବର୍ତ୍ତମାନ ସବୁ କଥାଟାକୁ ମୁଁ ମାନିବି ସେଠି ଆମର ଭାଷ୍ୟଟା ଦେଇଛନ୍ତି ଗୁରୁଦେବ ଆମକୁ ପରମାର୍ଥ ବିଷୟରେ ନିଶ୍ଚୟତା ସମ୍ବନ୍ଧରେ ପରୀକ୍ଷା କରି କୃପା କରିବେ ଅର୍ଜୁନ କ'ଣ କଲେ ମୋତେ ନିଶ୍ଚୟତା କରିକି କୁହ ଏ ଶ୍ଳୋକ ଦେଖ ଶ୍ଳୋକଟା ଭାରି ଇମ୍ପୋର୍ଟାଣ୍ଟ ମୁଁ ଏ ଶ୍ଳୋକ ବାର ବାର ତିନି ଦିନ ଆମେ ବ୍ୟାଖ୍ୟା କରୁଛି କେବଳ ଏଥିପାଇଁ କାରଣ ଏଇଟା ହେଉଛି ଫାଉଣ୍ଡେସନ ଯାହାର ଗୁରୁଙ୍କର ଭାଇ ଡାକ୍ତର ପ୍ରତି ବିଶ୍ୱାସଟା ତୁମର ଥିଲେ ତୁମେ କ'ଣ କରିବ ସେ ଯେତେ ଔଷଧ ଚେଞ୍ଜ କରୁ ଯାହା ଦଉ ଯାହା କରୁ ତୁମେ ସେଟା କଣ୍ଟିନ୍ୟୁ କରିପାର ନା କଣ୍ଟିନ୍ୟୁଟି କରିପାରିବନି ତୁମର ଡାକ୍ତର ପ୍ରତି ବିଶ୍ୱାସ ଆସୁନି ତୁମେ ସାଙ୍ଗେ ସାଙ୍ଗେ କ'ଣ କରିବ ଖାଲି ଏ ଡାକ୍ତର ପ୍ରତି ଯିବ ସେଠୁ ଚାଞ୍ଜ କରିଦେବ ସେଠି ଯିବ ସେଠୁ ଦୁଇ ଦିନ ଖାଇବା ଫୋପାଡ଼ି ଦେବ ସେଠୁ ଯିବ ସେଠୁ ଫୋପାଡ଼ି ଦେବ କାହିଁକି ତୁମର ଗୋଟେ ବିଶ୍ୱାସ ସେ ଡକ୍ଟର ଉପରେ ଆସୁନି ସେଟା ତୁ ଆସୁନି ନା ସେବେଳେ ତୁମର ଯଦି ଗୁରୁଙ୍କ ଉପରେ ବିଶ୍ୱାସଟା ନାହିଁ ତୁମେ ବିଭିନ୍ନ ସାଧନକୁ ଆଶ୍ରୟ କରିବ ବିଭିନ୍ନ ସାଧନ ଖାଲି ମୁଣ୍ଡ ଘୂରିବ ତ ଆଉ ଖାଲି ମୁଣ୍ଡ ଘୂରିବ ଆଉ ସେବା ଉପରେ ଗୁରୁଙ୍କର ବାକ୍ୟ ଉପରେ ଆଉ ବିଶ୍ୱାସଟା ଆସିବନି ଏଇଟାକୁ ଆଜି କିଛି ଦିନ କରିବ ସେଟାକୁ କିଛି ଦିନ କରିବ ସେ କାରଣ କ'ଣ କରିବ ତୁମେ ଶରଣାଗତରେ ବେସିକ ଜିନିଷଟା ତୁମେ ଜାଣିନ ଶରଣାଗତରେ ବେସିକ ଜିନିଷଟା ଏଇଟା
ତାଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ ଶ୍ରୀଗୁରୁ ଚରଣ। ସେ ଗୁରୁ ପୂଜାଟାକୁ ପ୍ରଭୁପାଦ କମ୍ପଲସରି ଆଟେଣ୍ଡ କରିବା ପାଇଁ କହିଛନ୍ତି। ଯିଏ ଗୁରୁ ପୂଜା ଆଟେଣ୍ଡ କରିପାରୁନି ବି ସେ ମନରେ ଗୁରୁ ପୂଜାଟା ଗାଇକି ବି ପ୍ରଣାମ କରିବ। ଗୁରୁ ପୂଜାଟା କେବେ ବନ୍ଦ ହବନି, ନିତ୍ୟ ଜିନିଷଟା ଗୁରୁଦେବ କୁହନ୍ତି। ବ୍ୟାସ ପୂଜାଟା ଆମର ନିତ୍ୟ, ଆମର ଇନଷ୍ଟିଚ୍ୟୁସନ ପାଇଁ କ'ଣ କୁହାଯିବ, ଆମର ଅନୁଷ୍ଠାନ ଅନୁଷ୍ଠାନ ସଂସ୍ଥା ପାଇଁ ଅନୁଷ୍ଠାନ ପାଇଁ ଆମେ କେବଳ ଗୁରୁଙ୍କର ଆବିର୍ଭାବ ତିଥିରେ ଆମେ ପୂଜା କରୁଛୁ, କିନ୍ତୁ ଗୁରୁ ପୂଜାଟା ନିତ୍ୟ ହୃଦୟରେ ତୁମେ ନିତ୍ୟ ପ୍ରତିଦିନ ଶ୍ରୀ ଗୁରୁ ଚରଣ ପଦ୍ମ ସବୁବେଳେ ସେଟାକୁ ସ୍ମରଣ କରିବାକୁ ପଡ଼େ। ସେଟା ସ୍ମରଣାଗତରେ ବେସିକ ଜିନିଷଟା ଭଗବାନ ବା କୃପା କରିକି ପରମାତ୍ମା ବପୁ ଧରିକି ଆମ ପାଖକୁ ଆସିଛନ୍ତି ଆମର ମଙ୍ଗଳ କରିବା ପାଇଁ। ଆଉ ଗଙ୍ଗା କୂଳରେ କୂପ କୂଅ ଖୋଳିବା, ସେ ଯେଉଁ କହିନାହାନ୍ତି ଗଙ୍ଗା କୂଳରେ ଯେଉଁ କୂଅ ଖୋଳୁଛି ତାକୁ ତାଠୁ ହତଭାଗା କିଏ ଅଛି। ଟିକେ ଗଙ୍ଗାଟା ଆସି ଏଠି କୂଅ ଖୋଳିବା କ'ଣ ଦରକାର, ଆଉ କ'ଣ ଭଲ ଜଳ କେଉଁଠି ମିଳିବ? ଆଉ ଯଦି ସେ କୂଅ ଖୋଳିବୁ ତ ଶ୍ରମଟା ହବ, କ'ଣ କରିବୁ? ଗଙ୍ଗା ଜଳ ଆଉ ପାଇପାରିବୁ? ସେ ହେଲା କଥା। ଭଗବାନଙ୍କର କୃପା ପାଇଟି କୃଷ୍ଣ କୃପା ଶ୍ରୀମୂର୍ତ୍ତି, ଆଉ ତୁମେ ତ ସେଇଟା ରିଏଲାଇଜ୍ ନ କଲା ପର୍ଯ୍ୟନ୍ତ ତୁମେ ଯେତେ ପ୍ରକାର ଆର୍ଟିଫିସିଆଲ ଜିନିଷ ଗୁଡ଼ା କରିବ ଏଟା କିଛି କାମ ଦେବନି। ଆଉ କହିଲେ କ'ଣ ହବ, ଦୋଷ କାହାକୁ କାହିଁ କମି, କୌଣସି ଜିନିଷର ଦୋଷ ନାହିଁ ମୋ ଜାଣିବାର, ଦୋଷ ହେଉଛି ଆମ ପାଖରେ। ଆମର ଗୋଟିଏ ଜିନିଷ ଉପରେ ଫିକ୍ସ ଡିଟର୍ମିନେସନ ଆସୁନି, ଏଇଟା ଗୁରୁ ବୈଷ୍ଣବଙ୍କ ଉପରେ ଆମର ବିଶ୍ୱାସଟା ନାହିଁ। ଯେ ତାଙ୍କର ବିଶ୍ୱାସ ଅଛି ତାହେଲେ ସେ ଯେତେ ବାଟ ନେବା କଥା ଆମେ ଯିବା, ଆମେ କ'ଣ କରିପାରିବା? ଆମେ ହତାଶ ହେବାର କ'ଣ ଅଛି? ସେ ଯେତେ ବାଟ ଆମକୁ ନେବେ ନେବେ, ସେଥିରେ କିଛି ମାନେ ନାହିଁ। ଯଦି ତୁମେ ଯଦି ଭାରତର ଗୋଟେ ବେଷ୍ଟ ଯାହା କୁହାଯାଏ ତୁମର କ୍ୟାନ୍ସର ହେଇଛି, ତୁମେ କ୍ୟାନ୍ସରର ବେଷ୍ଟ ହସ୍ପିଟାଲକୁ ଗଲ, ବେଷ୍ଟ ଡକ୍ଟର ପାଖକୁ ଗଲ, କ୍ୟୁରଟା ଯଦି ସିଏ କରିପାରିବ ସିଏ ହିଁ କେବଳ କରିପାରିବ, ତାଠୁ ଆଉ ତୁମେ ତ କେଉଁଠୁ ପାଇବ ହିଁ ନାହିଁ। ସେ ଲାଷ୍ଟ ଲୋକ, ସେ ବେଷ୍ଟ ମେଡିସିନ ଦେବ, ବେଷ୍ଟ ଟ୍ରିଟମେଣ୍ଟ ଦେବ, ସେଇଟା ତୁମେ ଫେଲ୍ ହେଇଗଲ ସରିଲା, ସେଥିରୁ କ'ଣ ହେଲେ ତୁମ ଭାଗ୍ୟ? ସେଭଳି ଜଣେ ଗୁରୁକୃଷ୍ଣଙ୍କୁ ସେଭଳି ସ୍ୱୀକାର କରିବା ଦରକାର। ଆଉ ତୁମେ ଏଇ ହଜାରେ ଲଗାଲେ ଯୁକ୍ତି ଫାଲତୁ ଏସବୁ ଏଣୁ ତେଣୁ କଥା ଗୁଡ଼ା କାହିଁ ମୁଣ୍ଡରୁ ପୁରୁଷ, ଯେଉଁଟା କିଛି କାମ ଦେବନି ତୁମର, କିଛି କାମ ଦେବନି। ସେଥିପାଇଁ ଜଣେ ବହୁ ପରିସ୍ଥିତିରେ ସେ ଗୋଟେ ପୁରୁଣା ଆର୍ଟିକଲ ଜଣେ ଭକ୍ତିନାଥ ଠାକୁରଙ୍କର ସେ ଗ୍ରନ୍ଥରେ ଥିଲା, ତାଙ୍କର ଶିଷ୍ୟ ଜଣେ ରଚନା କରୁଛନ୍ତି, ଯଦି ମଠରେ ନିଆଁ ଲାଗିଯାଏ ବି ତଥାପି ମୋର ସେଇଟା ମୋର ଘର, ମୁଁ ସେ ତ୍ୟାଗ କରିକି ଯିବି। ଅଗ୍ନି ମଠରେ ଯଦି ନିଆଁ ଲାଗିଯାଏ, ନିଆଁ ଲାଗିଯାଏ ମାନେ କ'ଣ, ମାଡ଼ ବେଟା ପୋଟି କଳହ ଲାଗି ନିଆଁ ଲାଗିଯାଏ ବି ତଥାପି ମୋର ତା ପ୍ରତି ମମତା ରହିବ, କାହିଁକି ସେଟା ମୋ ଗୁରୁଗୃହଟା। ଆଉ ତୁମେ କିଛି ନ କରିପାରିଲେ, କାୟିକ ସେବା ନ କରିପାରିଲେ, ବାଚିକ ସେବା ନ କରିପାରିଲେ, ମାନସିକ ସେବା ସବୁବେଳେ ତାଙ୍କୁ ପ୍ରଣାମ କରିବ, ଗୁସେଇକ ଜାଗାକୁ ସବୁବେଳେ ତାଙ୍କ ବିଗ୍ରହ ସବୁବେଳେ ସେ ସ୍ଥାନ, ତୁମେ ଅକ୍ଷମ ତ ରହିପାରୁନ, କିନ୍ତୁ ସେଟା କେବେ ତୁମର ସବୁବେଳେ ଆରାଧ୍ୟ ସ୍ଥାନ ହେଇକି ରହିବ। ତୁମେ କେବେ କାରଣ ସେଟା ଗୁରୁଙ୍କର ସାଧନ ଭୂମିଟା। ଆଉ ଯେହେତୁ ଭଗବାନ ଆବିର୍ଭାବ ହେଇଛନ୍ତି କେଉଁଠି, ବୃନ୍ଦାବନରେ, ତୁମେ ବୃନ୍ଦାବନ କେବେ ନିନ୍ଦା କରିପାରିବନି, ତୁମେ ରହିପାରୁନ। ସେଥିପାଇଁ ଆମର କ'ଣ କହିଲା, ଗୌଡ଼ ବୈଷ୍ଣବମାନେ ମାନସିକ ବାସ କରିବେ ସବୁବେଳେ ବୃନ୍ଦାବନ। ଆମେ ସେଥିପାଇଁ ଆମ ପରମ୍ପରାଟା ସବୁ ଆଜିକାଲି ତ ଭୁଲି ଯାଉଛନ୍ତି, କହିଲେ ବି ଖରାପ ଭାବୁଛନ୍ତି, କାରଣ ମୋର କଥା ଷ୍ଟ୍ରେଟ୍ ଫରୱାର୍ଡ଼, ମୋର ସେଇଟା ଭଲ ଜିନିଷ ନୁହେଁ, କିନ୍ତୁ ମୋର କ'ଣ କରିବି, ମୋର ସ୍ୱଭାବ ବାଲ୍ୟରୁ ସେୟା, ଏଇ ହଜାର ଏଣୁ ତେଣୁ ଗୀତ ଗୁଡ଼ା କାହିଁ କହୁଛୁ, ଏଣୁ ତେଣୁ ସେ ବୃନ୍ଦାବନ ଜିନିଷ ଗୁଡ଼ା ଆଣିଛ ପୁରୁଛନ୍ତି, ସେ ବୃନ୍ଦାବନ ସେ ରାଧେ ରାଧେ, ନାଇଁ ନାଇଁ ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବନ କାହିଁ ଏଇଟା ବୁଲାଯାଏ, ମୋତେ କୁହ କାହିଁ ଏଇଟା ବୁଲାଯାଏ? ଆମେ ବୃନ୍ଦାବନରେ ବାସ କରିପାରୁନେ, ଆମେ ଯେଉଁଠି ରହୁଛେ ସେଟା ସ୍ମରଣ କରିବା ବ୍ରଜବାସ, ଅଲଗା ଭଜନ ସେସବୁ ସେଟା ଆମର ପରମ୍ପରା ନୁହେଁ, କ'ଣ କରିବା? ଆଜିକାଲି ତ ମ୍ୟୁଜିକାଲ ଯାହା କୁହନ୍ତି ଟେଷ୍ଟ ଲୋକଙ୍କର ବଢ଼ିଯାଉଛି, ସେସବୁ ସେ ଜିନିଷ ଗୁଡ଼ାକ ସବୁ ଧରୁଛନ୍ତି, ନାଇଁ ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବନ ଶ୍ରୀ ଗୋବିନ୍ଦ ଗୋପୀନାଥ ମଦନ ମୋହନ ଶ୍ୟାମକୁଣ୍ଡ, ଏ କାହିଁକି ପୁରା ଦେଖ ପୁରା ପୁରା ବ୍ରଜର ସମ୍ପୂର୍ଣ୍ଣ ଲୀଳାଟାକୁ ସେଥିରେ ଶେଷ ବନ୍ଧନ। ଆଉ ଏତେ ଇମ୍ପୋର୍ଟାଣ୍ଟ ଜିନିଷ ଦେଖ, ଗୋପେଶ୍ୱର ମହାଦେବ କୃଷ୍ଣଙ୍କର ସଖା ସବୁ କଭର କରିଛି, ରାଧାରାଣୀ ସମସ୍ତଙ୍କୁ କଭର କରିଛି, କାହିଁକି ସେଟାକୁ ସନ୍ଧ୍ୟାରେ କୀର୍ତ୍ତନ କଲାବେଳେ ସବୁବେଳେ ବ୍ରଜବାସର କଥା ଚିନ୍ତା କରି, ସେଟା ଆମର ଯେମିତି କୃଷ୍ଣଙ୍କ ଜନ୍ମଭୂମିଟା ଆମର ଆରାଧ୍ୟ, ସେଭଳିଆ ଗୁରୁଙ୍କର ସାଧନ ଭୂମି, ଗୁରୁଙ୍କର ଆଶ୍ରମ, ଗୁରୁଙ୍କର ବିଗ୍ରହ ସବୁବେଳେ। ଆଚ୍ଛା ସେ ଶରଣାଗତର ତୁମର ଢିଲା ଅଛି, ଆଉ ସେଠି ସେଥିପାଇଁ ଯେତେ ଯାହା ହେଲା କିନ୍ତୁ ସେଇଥିରେ ଯୋଡ଼ି ହେଇକି କାୟିକ ବାଚିକ ମାନସିକ ଗୃହସ୍ଥ କ'ଣ ସେଠି ରହିପାରିବ? ଗୃହସ୍ଥ ଆର ଛୁଆ ପିଲା ନେଇକି ରହିବ ନା? ଆଉ ସେ ତାର ଏଟା ଗୁରୁଗୃହ ସବୁବେଳେ ମାନସରେ ଚିନ୍ତା କରିବ, ତାର ଆସକ୍ତି ରହିବ। ଏଇଟା ଇଏ ତ ବେସିକାଲ ଟ୍ରେନିଂ ଗୁଡ଼ାକ ନାହିଁ ନା, ଏଇଟା ସବୁ ବୁଝିପାରୁନାହାନ୍ତି, ଦ୍ୱେଷ କରିପାରିବନି ତୁମେ କେବେ, ସେଟା ତୁମେ ସବୁବେଳେ ଆରାଧ୍ୟ ହେଇକି ରହିବ। ତ ଆମେ ଯେମିତି ବୃନ୍ଦାବନ ରହିପାରୁନେ, ତା ମାନେ ନୁହେଁ ଯେ ଆମେ ବୃନ୍ଦାବନ ଆମର ଆରାଧ୍ୟ ନୁହେଁ, ନାହିଁ ସବୁବେଳେ ଭଗବାନ ଆରାଧ୍ୟ ସ୍ଥାନ ମାନସରେ ସବୁବେଳେ। ମହାପ୍ରଭୁ କହିଦେଲେ ନା ରଘୁନାଥକୁ, ବ୍ରଜ ରାଧା କୃଷ୍ଣ ସେବା ମାନସେ କରିବେ, ସବୁବେଳେ ମାନସର ସେବା କରିବେ, ଆଉ ତାଙ୍କୁ ଦେହ ସେବା ହେବନି, ମାନସରେ କ'ଣ ସେବା କରିବେ? ଏଇଟା ବେଶୀ ଏଇଟା ହେଉଛି ପ୍ରାରମ୍ଭିକ ଜିନିଷଟା ଶରଣାଗତିଟା। ଗୁରୁଙ୍କ ଚରଣ ଯଦି ଆମେ ଶରଣାଗତି ନ ହେଲା ବିଭିନ୍ନ ସାଧନର ଆଶ୍ରୟ ନବ, ଆଉ ନିରାଶ୍ରୟ ଅବସ୍ଥାଟା ବି ଆସେ। ବ୍ୟବସ୍ଥାଟା ତୁମର କୌଣସି ଜିନିଷ ହେବା ତ ଧୈର୍ଯ୍ୟ ଶକ୍ତି ରହିବନି, କାରଣ ତୁମେ ବା ଗୋଟେ ମୁଖ୍ୟ ଜିନିଷଟା ତୁମର ତାଙ୍କ ସହିତ ସମ୍ପର୍କଟା ରହିପାରୁନି, ସେ ତୁମେ ତାଙ୍କର ବିଶ୍ୱାସ ରହୁନି, ତୁମର ଆରେଞ୍ଜମେଣ୍ଟଟା ସବୁବେଳେ ଗୋଟେ ରହୁଛି, ତୁମର ଗୋଟେ ବ୍ୟବସ୍ଥାଟା ରହୁଛି, ଆଉ ମୁଁ ଏମିତି କଲେ ଏମିତି ଚଳିବି, ଏମିତି କଲେ ଏମିତି ଚଳିବି, ତୁମେ ଲାଇଫ୍ଟାକୁ କଣ୍ଡିସନାଲ ନେଇପାରିବନି, ଶରଣାଗତି ପଥରେ କଣ୍ଡିସନ ନେଇପାରିବନି। ଯେତେ ଆଚାର୍ଯ୍ୟମାନେ ଆସିଛନ୍ତି ଦେଖ କେତେ କଷ୍ଟରେ, ଏ ଯେଉଁ ଆମେମାନେ ସବୁ ଗୁରୁଦେବଙ୍କ ଶିଷ୍ୟ ହେଇଥିଲୁ, ଆମେ କ'ଣ ହେଇଥିଲୁ କି ଜାଣିଥିଲୁ ଗୁରୁଦେବ କୋଉ ସ୍ତରରେ ଥିଲେ, ପରମହଂସ ସ୍ତର, ସେତେବେଳେ ଥିଲାବେଳେ ବି ସେଇ ଶିଷ୍ୟମାନଙ୍କ ଭିତରେ ପୁଣି କଳା ହଉଥିଲା କି ନାହିଁ, ସେ କ'ଣ ଜାଣିନଥିଲେ, ସେ କାହିଁ ରାଧାକୁଣ୍ଡ ଯାଇ ଭଜନ କରୁନଥିଲେ, ମୋତେ କୋଉ ଯୁକ୍ତି କହୁଛନ୍ତି, କରୁଣା ଯୁକ୍ତି ମୁଁ ପଚାରିବି, ସେ କ'ଣ ଭଜନ ଜାଣିନଥିଲେ, ସେ କାହିଁ ଗୋପାଳଙ୍କ ଦେଖି ପଳାଉନଥିଲେ କାହିଁ, କେବେ ନାହିଁ। ଆଉ ବହୁତ କାରଣ ବଡ଼ ମନ୍ଦିର ହେଲା ମାନେ ବହୁତ ବଦ୍ଧ ଯିବ ଯୋଉଠୁ ରହିବେ, ସେସବୁ ସମସ୍ୟା ଭଲ ମନ୍ଦ ଏସବୁ ସେ ଜଣେ ଲେଖିଥାନ୍ତି, ମୋ କଥା ପଡ଼ିଲା କହିଦେଉଛି, ସେ ଜଣେ ମାନେ ଗୁରୁଦେବ ତ ଭୁବନେଶ୍ୱର ବାହାରକୁ ଗଲେ ଗୋଟେ ଭଲ, ଯେମିତି ମୁଁ ଏଇଠି ରହିଛି, ଏଇଠି ରହିଲା ମାନେ କ'ଣ ସବୁ ଟିକେ ନେଇକି ଜିନିଷ ଦେଖିବାକୁ ପଡ଼ିଲା, ନିଜର ଭଳିଆ ଲାଗିବ ନା, ସବୁ ବାହାରକୁ ପଳେଇଲେ କ'ଣ ଗଲା, ତ ନିଜ ଭଜନ କଲ, ନିଜ ଆରାମ ରହିଲ, ଏଠିକି ଆଇଲା ମାନେ ସବୁ ଦେଖିବ ସବୁ ନିଜର ଠାକୁର ଜାଗାଟା ଭଗବାନ ଜାଗାଟା, ଗୁରୁଦେବ ଭୁବନେଶ୍ୱର ଆଇଲା ମାନେ ଇଏ ଭକ୍ତ ଏହା ଏଠି ଏଇଟା ଭାଙ୍ଗଲା ରୁଚିଗଲା ଏ ସବୁ କହିବେ, ଆଗରୁ ଦେଖନ୍ତୁ ଆରେ ମୋର ସେ ମୋ ଗୁରୁଙ୍କ ସେବାଟା ହେଉନି, ଟ୍ରାନ୍ସଲେସନଟା ହେଉନି, ଇଏ କହୁନି, ଆଉ ସବୁବେଳେ ଏଇଟା କଳି କଳି କଳହଟା ଲାଗୁଛି, ବଧ ଯିବ ଯୋଉଠି ରହିବେ, ଏଇଟା ଗୋଟେ ହିଷ୍ଟ୍ରି ନା, ଏଇଟା କ'ଣ ନୂଆ କଥା ନା କ'ଣ, ସେ ଠାକୁରଙ୍କ ବେଳୁ ଜଗତରେ ଯେତେବେଳେ ଯୋଉଠି ରହିବେ ସେ ହବ, ଡିସଏଗ୍ରିମେଣ୍ଟ ଗୋଟେ ରହିବ। ସେଠି ବିଦେଶୀମାନେ କହିଲେ ତାହେଲେ ଗୁରୁଦେବ ଆମେ ଆପଣଙ୍କର ଗ୍ରୀନ କାର୍ଡ଼, ସେତେବେଳେ ଗ୍ରୀନ କାର୍ଡ଼ କରିବା ଭାଇ ସହଜ, ଆମେରିକାରେ ଗ୍ରୀନ କାର୍ଡ଼ କରିଦେବୁ ଆମର ଆମେରିକାରେ, ଆପଣ ବିଦେଶୀମାନେ ଶୁଣିବା ପାଇଁ ଭଲ, ଆଉ ଗୁରୁଦେବଙ୍କ କଥା କହିବା ତାଙ୍କର ଭଲ, ଆପଣ ଆମେରିକା ପଳେଇବେ, ଆମେରିକାରେ ରହିବେ, ଆମେ ଗ୍ରୀନ କାର୍ଡ଼ କରିଦେବୁ ଆପଣଙ୍କର, ସେତେବେଳେ ଗ୍ରୀନ କାର୍ଡ଼ ଭାରି ସହଜ ଥିଲା। ଗୁରୁଦେବ କ'ଣ ନାହିଁ ମୁଁ ସେ କହୁଛି, ସେଟା ମୋ ଗୁରୁଙ୍କର ଜାଗା ବା, ମୋତେ ଗୁରୁଦେଇ ମୋ ଗୁରୁ କହିଛନ୍ତି ସେଠି, ମୁଁ ସେଟା ଛାଡ଼ିଯିବି, ମୋତେ ବିରକ୍ତି ଲାଗୁଛି ମୁଁ କହିଦେଉଛି, ସେଟା ମୁଁ ଛାଡ଼ିପାରିବି, ଗୋପାଳଙ୍କ କତିକି ଯିବେ ଆସିବେ କିନ୍ତୁ ଭୁବନେଶ୍ୱର ରହିବେ ନା, ଆଉ କେତେ କ'ଣ ସେଇଠି ଭକ୍ତମାନଙ୍କ ସହିତ ଡିସଏଗ୍ରିମେଣ୍ଟ କେଉଁଠି କ'ଣ, ଆରେ ହଠାତ୍ ହବ କିଛି କରି ତୁମେ କରିପାରିବନି, ସେ କେହି ଜାଣିଛନ୍ତି ନା ସେଟା ମୋ ଗୁରୁଙ୍କ କାମଟା କରିବାକୁ ପଡ଼ିବ, ଆଉ ତୁମେ ଛାନି ହେଇଯିବ ଏଇଟା ହବନି, ଏଇଟା ଏଠି ବି ଦେଖିଲା ସେମିତି, ତୁମେ କି ଭାବୁଛ ହବ, ନଈ ନ ଦେଖୁଣୁ ଲଙ୍ଗଳା ଆଉ ଡୋଡ଼ କୋପିନ ଧରି ତୁମେ ଦୌଡ଼ୁଛ, ତୁମେ ବାବାଜୀ ହବ, ଚିଙ୍ଗୁଡ଼ି ମାଛ ଭଳିଆ ଛୋଟ ଛୋଟ ହେଉଛ କି ବାବାଜୀ ହବ, ତୁମେ ଶୋଇପାରିବାର ଶକ୍ତି ତୁମେ ନା କି ବାଜୁ, ପିଟି ପିଟି ସିଝିଯିବ ପିଟି ବାବାଜୀ ହେଲେ, ସାଧୁ ହବାକୁ ହେଲେ ତୁମେ ଶୋଇବାକୁ ପଡ଼ିବ ନା, ଆଉ କେତେ ଲୋକ ଲଜ୍ଜା କେତେ କଥା ନିନ୍ଦା ଚର୍ଚ୍ଚା ସବୁ ଶୋଇଲେ ତୁମେ ଯାଇ କୃପା ପାଇବ ନା, କୃପାଟା କ'ଣ ରାସ୍ତାଘାଟରେ ବୁଲୁଛି, ବସିକି ଭଜନ କରିବ, ବସିକି ଭଜନ କରିବ ନା, ବସିକି ଦେହ ସୁଖ ଦେଖିବ ଚିନ୍ତା କରିବ, ସିଏ ଗୁରୁଦେବ କହିଲେ ନାଇଁ ନାଇଁ ଏଇଟା ମୋ ଗୁରୁଦେବଙ୍କ ଜାଗା ମୁଁ କୁଆଡ଼େ ଯିବି କୁଆଡ଼େ ଯିବି, ତେଣୁ ଶରଣାଗତି ହେଲା ମୁଖ୍ୟ କଥାଟା ହେଉଛି ଏଇଟା, ଗୁରୁଙ୍କ ଚରଣରେ ଶରଣାଗତିଟା ତୁମର ନ ରହିଲା ପର୍ଯ୍ୟନ୍ତ ତୁମେ ଉଠି ଉପରୁ ତ ଉଠିପାରିଲାନି, ଆଉ ସେଥିରେ ଆଉ ବ୍ୟବସ୍ଥା ତୁମ ପାଇଁ ଆସିବନି, ଜଗତର ପରିସ୍ଥିତି ବଦଳିବ, ଆହୁରି ବଦଳିବ, ଆଉ ଏ କିଛି ଆରମ୍ଭ ହେଇନି ବୋଲି ଜାଣ, ତୁମେ ଜାଣିନ ବି ବର୍ତ୍ତମାନ ସୁଦ୍ଧା ବି, ତୁମେ ଜାଣିନ ବର୍ତ୍ତମାନ ସୁଦ୍ଧା ବି ସାଧୁ ସମାଜ ବହୁତ ପଛରେ ଅଛି, ମୁଁ ଜାଣିବାର କ'ଣ ଚାଲିଛି ବର୍ତ୍ତମାନ ଦୁନିଆରେ କିଛି ବି ତୁମେ ଜାଣିନ, ଆହୁରି ବହୁତ ଆଉ 10 ବର୍ଷ ପରେ 5 ବର୍ଷ ପରେ ତାକୁ କ'ଣ ହେଇଯିବ, ସେତେବେଳେ ଆହୁରି ଚେଞ୍ଜେସ୍ ହେଇଯିବ, ସେତେବେଳେ ମଠ ମନ୍ଦିରରୁ କେହି ଖରାପ ଡ୍ରେସ୍ ପିନ୍ଧିକି ଆସୁନଥିଲେ, ସେତେବେଳେ ମଠ ମନ୍ଦିରରୁ କୌଣସି ଝିଅ ପିଲା ଏମିତି ମାନେ ଯାହା କୁହନ୍ତି ଫ୍ରି ଲାଇଫ୍ରେ ଏମିତି ଗୋଟେ ଡ୍ରେସ୍ ପତ୍ର ପିନ୍ଧିକି ଆଟ୍ରାକ୍ଟିଭ୍ କେହି ଆସୁନଥିଲେ, ସେମିତି କେହି ନାହିଁ, ପ୍ରଥମେ ସେଟା ଆସିବ ହିଁ ଯେମିତି ଦିଲ୍ଲୀ ବମ୍ବେ ହେଇଯିବ ସବୁ ହାଫ୍ ପ୍ୟାଣ୍ଟ ପିନ୍ଧିକି ଆସୁଛନ୍ତି, ପ୍ୟାଣ୍ଟ ପିନ୍ଧି ମୁଁ ନିଜେ ଦେଖିଛି ଦିଲ୍ଲୀରେ, ସେ କାର୍ରେ ଯାଉଛନ୍ତି ହରେ କୃଷ୍ଣ, ମୁଁ ଏୟାରପୋର୍ଟ ଯାଉଛି ହରେ କୃଷ୍ଣ ଲେଖା ହେଇଛି କାର୍ଟାରେ, ଜପମାଳା ଆଗରେ ଥୁଆ ହେଇଛି, ତୁ ଚିହ୍ନେଇ ପାରିବୁନି ସେମାନେ ଡିବୋଡି ଇନିସିଏଟେଡ୍, ତାକୁ କ'ଣ ତାଙ୍କୁ ସେ ଡ୍ରେସ୍ରେ ଯିବାକୁ ପଡ଼ିବ, ସେମାନେ ଅଫିସ୍ ଯାଉଛନ୍ତି, ସେମାନେ ବଡ଼ ବଡ଼ ଅଫିସର, ତାପରେ ସେମାନଙ୍କ ମନ୍ଦିରକୁ ଆସ, ତୁମେ ତ ତାଙ୍କୁ ଦେଖିବ ଇଏ କ'ଣ ଏଇଟା ହେଲାଣି, ଏଇଟା ହବ ସାର୍, ସେ ତାଙ୍କ ବ୍ୟବହାରିକ ଦିଅନି ସେଇଟା, ଆଉ ତୁମେ କ'ଣ କରିବ, ସବୁ ଚେଞ୍ଜେସ୍ ଆହୁରି ହବ, ତୁମ କେବଳ ଗୋଟିଏ ପ୍ରିନ୍ସିପଲ, ତୁମେ କ'ଣ ଚାହୁଁଛ ସେଟା କୃଷ୍ଣଙ୍କୁ ଜଣା ଗୁରୁଙ୍କୁ ଜଣା, ସେ ତୁମ ପାଇଁ ବ୍ୟବସ୍ଥା କରିବ, ତୁମର ଶରଣାଗତି ଠିକ ହେଲେ ତୁମ ପାଇଁ ବ୍ୟବସ୍ଥା ଆସିବ, ଏଇଟା ଇଣ୍ଡିଭିଜୁଆଲ ପାଥ, ଏଇଟା ହେଉଛି କ'ଣ କ'ଣ କୁହାଯିବ ଇଣ୍ଡିଭିଜୁଆଲ ମାନେ କ'ଣ, ଏଇଟା ବ୍ୟକ୍ତିଗତ, ଆମେ ରହିଛେ ସାମୂହିକ କିନ୍ତୁ ଭଜନଟା ବ୍ୟକ୍ତିଗତ ଜିନିଷ, ଷୋଳମଳା ଆମେ ଜପ କରୁଛେ କିନ୍ତୁ କେମିତି ଷୋଳମଳା ଜପ କରୁଛ ସେଟା ତୁମର ବ୍ୟକ୍ତିଗତ, 2 ଘଣ୍ଟା ତୁମେ ବସିଲ ସାମୂହିକ ଜପ ହେଲା, କିନ୍ତୁ ତୁମେ କେମିତି ଜପ କରୁଛ, ତୁମେ କେମିତି ଶରଣ, ସେଟା ତୁମର ବ୍ୟକ୍ତିଗତ ଜିନିଷ, ସେଟା ତୁମର ପର୍ସନାଲ ଜିନିଷ, ସେଟା ଶରଣାଗତିଟା ତୁମର ବ୍ୟକ୍ତିଗତ, ତୁମେ କେମିତି ଶରଣାଗତି ହେଉଛ, ତୁମେ କ'ଣ ମନୋଭାବ ବଢ଼ୁଛ ସେଟା ତୁମେ ଜାଣିବ, ଆଉ ପ୍ରତିକୂଳ ପରିସ୍ଥିତି ଜଗତ ରହିବ ହିଁ ରହିବ, ଆହୁରି ପ୍ରତିକୂଳ ଅବସ୍ଥା ଆସିବ, ଆଉ ବିଶେଷ କରି ସାଧୁ ସମାଜ ପାଇଁ ଆସିବ। ଆଉ ତୁମେ ସାଧୁ ସମାଜ ପାଇଁ କୁହନି, ଗୃହସ୍ଥମାନେ ଯେ ଭଲ ଅଛନ୍ତି ସେଇଟା ମୋତେ କୁହନି। ତୁମେ ଯାଇ ଦେଖ, ପଚାର ଗୃହସ୍ଥମାନଙ୍କୁ, ସ୍ୱାମୀ ସ୍ୱାମୀ ପତି ପତ୍ନୀଙ୍କ ଭିତରେ କେମିତିକା ଡିସଏଗ୍ରିମେଣ୍ଟ, କେମିତିକା କ'ଣ ଅବସ୍ଥା, କେମିତି କଥାଭାଷା, କେମିତି ସବୁ ହେଲାଣି ବ୍ୟବହାର। କଳିଟା ଗୋଟେ ମୁଁ ବସିକି ସବୁ ଚିନ୍ତା କରେ, ଫୁଟବଲଟାକୁ ଚାପିଲେ, ଫୁଟବଲଟାକୁ ତୁମେ ଚାପିଦେବ, ଚାପିଲେ କ'ଣ ହବ, ତା ପ୍ରେସରଟା ସବୁଆଡ଼େ ଯାଉଛି ନା, ଆଉ କଳିଟା ଯେତେବେଳେ ଚାପ ମାରୁଛି ସବୁ ଜଗତର ସମସ୍ତ ବର୍ତ୍ତମାନ ଡିଷ୍ଟର୍ବ ଅବସ୍ଥାରେ ଅଛନ୍ତି, ଆଉ ଆହୁରି ବଢ଼ିବ। ଯେତେ ଶୀଘ୍ର ଶରଣାଗତରେ ବଢ଼େଇକି ଏଠୁ ପାର ହେଇକି ଯିବାର ଅଛି, ତା ଛଡ଼ା ଆଉ କିଛି ଉପାୟ ନାହିଁ। ଆଉ ସେଥିପାଇଁ ବହୁତ ଧୈର୍ଯ୍ୟ ଦରକାର, ଔଷଧ ଯେମିତି ଖାଇଲେ ବହୁତ ଧୈର୍ଯ୍ୟ ଦରକାର, କାହାର ଭଲ ହବ କାହାର ଭଲ ନବ, ଔଷଧରେ ଛାଡ଼ ସେଳି ଗୁରୁ ବୈଷ୍ଣବ ଶରଣାଗତି ତାଙ୍କୁ ପ୍ରାର୍ଥନା ଏଇଟା ଚଲେଇ ଚଲେଇ ଚାଲ, ନହେଲେ ତା ପାରିବନି କରିଯିବ। ତୁମେ ଆଉ ସେ ପରିବେଶ ଖୋଜିଲେ ହବନି, ସେ ପରିବେଶ ଅଛି, ସେ ପରିବେଶ ଖୋଜିଲେ ଗୁରୁସେବାର ବଞ୍ଚିତ ହବ। ଯେମିତି ମୁଁ ଯଦି ଚାହିଁବି ବର୍ତ୍ତମାନ ମୁଁ ସବୁଆଡ଼େ ରହିପାରିବି, ମୁଁ ସବୁଆଡ଼େ, ମୁଁ ଜଙ୍ଗଲ ଭିତରେ ରହିପାରିବି, ମୁଁ ଗର୍ବରେ କହୁନି, ମୁଁ ଜଙ୍ଗଲ ଭିତରେ ରହିକି ବି ଦେଖିଛି, ମୁଁ ଖୋଲ ଭିତରେ ରହିଛି, ମୁଁ ଗଞ୍ଜାମରେ ଥିଲା ବେଳେ 3 ଦିନ ଯାଏଁ ଖୋଲ ଭିତରେ ରହିକି ଆସିଛି। ଏ ଯେଉଁ କ'ଣ କୁହନ୍ତିନି ଏଇଟା କ'ଣ ଗୁମ୍ଫା, ସେ ଶିବ ମନ୍ଦିର ଅଛି, ସେ ଶିବ ସର୍ପ ରହିଛନ୍ତି, ମୁଁ ସେଠି ବି ରହିଛି। ଆଜି ବି ମୋର ସାହସ ଅଛି, ମୁଁ ରହିପାରିବି, କି ସେଥିରେ ମୁଁ ରହିଲେ ମୋର କିଛି ଲାଭ ବି ହବନି, ମାନସିକ ଶାନ୍ତି ଖାଲି ଗୁରୁ ସେବା ହେଇପାରିବନି। ସେଟା ତୁମେ ଯେଉଁ ସ୍ତରରେ ଥାଅ, ତୁମେ ଯେଉଁଠି ଯେଉଁ ପରିବେଶକୁ ଗଲେ ତୁମକୁ ସେଇ ଚ୍ୟାଲେଞ୍ଜଟା ଫେସ୍ କରିବାକୁ ପଡ଼ିବ। ତୁମେ ଗୋଟେ ବିଷୟ ବାସନା ଭୋଗ ନଥିଲେ ତୁମେ ଏଠି ଗୁରୁଙ୍କର, କାରଣ ତୁମେ ଫିଲୋସଫି ନ ଜାଣିପାରେ, ଆମେ ଫିଲୋସଫି ଜାଣିକି ଆମକୁ ମନ ବିଚଳ, ଆରେ ଗୁରୁ ଗୁରୁ ଯଦି ଖୁସି ନାହିଁ ମୋତେ କୃଷ୍ଣ ପାଖକୁ ଯିବାର ଅଛି, ମୋତେ ଶାନ୍ତିରେ କ'ଣ ମିଳିବ, ସେଥିରେ ଅଶାନ୍ତିରେ ରହିକି ବି ଗୁରୁଙ୍କ ସାଙ୍ଗରେ ଯୁକ୍ତ ହେବାକୁ ପଡ଼ୁଛି, କିଛି ଅସୁବିଧା ନାହିଁ। ଆମର ଗୁରୁଙ୍କ ସାଙ୍ଗରେ ଯୁକ୍ତ ହେବାର ଅଛି, ତାଙ୍କୁ ସ୍ମରଣ କରିବାର ଅଛି, କୃଷ୍ଣଙ୍କୁ ଚିନ୍ତା କରିବାର ଅଛି। ଜୀବନରେ ତୁମେ ସବୁ ଜିନିଷକୁ ପାଇବା ପାଇଁ ଚେଷ୍ଟା କରନି, ଜୀବନରେ କିଛି ଲସ୍ କରିବାକୁ ପଡ଼ିବ, ଲାଭଟା ଗେନ୍ଟା ଦେଖ, ଗେନ୍ଟା ହେଉଛି ମୋର କେମିତି ଗୁରୁକୃଷ୍ଣ ଯୁକ୍ତ ହେବି, ଶରଣାଗତରେ କେମିତି ପଡ଼ୁ, ସେଇଟା ନହିପାରିଲେ ତ ସବୁ ଅସୁବିଧା ହେଇଯିବ। ଆଉ ମେଣ୍ଟାଲ ପିସ୍ ହେଇଯିବ, ଆଡ଼ଜଷ୍ଟମେଣ୍ଟ ଯୋଉଟା କେତେ ଦିନ ଦେବ, ତୁମେ କିଛି ଦେବନି, କିଛି ସାହାଯ୍ୟ କରିବନି ବେଶୀ, ଏଇଟା ଗୋଟେ ରିଲାକ୍ସ ଭଳିଆ, ମୁଣ୍ଡ ଭାର କାନ୍ଧକୁ ଆଣିବା କଥା, ଏଇଟା ଭାଗବତର ଶ୍ଳୋକ ଅଛନ୍ତି, ମୁଣ୍ଡ ଭାର କାନ୍ଧକୁ ଆଣିବା ଭାଗବତ ଶ୍ଳୋକ, ଓଡ଼ିଆ ଲୋକ ଯେଉଁ କହୁଛନ୍ତି ମୁଣ୍ଡ ଭାର କାନ୍ଧକୁ ଆଣୁଛି, କାନ୍ଧକୁ ମୁଣ୍ଡକୁ ନୁହଁ, ଏଇଟା ଭାଗବତର ଲେଖା ଅଛି, ମୁଁ ଏବେ ପଢ଼ୁଥିଲି ଭାଗବତ, ସେ ଶ୍ଳୋକକୁ ମୁଁ ଲେଖିକି ରଖୁଥିଲି, ଭାଗବତରେ ଅଛି। ତେଣୁ ଏଠି ସେ କଥା ସେ କହୁଛନ୍ତି, ଗୁରୁଦେବ ଆମକୁ ପରମାର୍ଥ ବିଷୟରେ ନିଶ୍ଚୟତା ସମ୍ବନ୍ଧରେ ପରୀକ୍ଷା କରି କୃପା କରନ୍ତି। ଗୁରୁଦେବଙ୍କ କୃପା ଏମିତି ଆସିବନି, କୃପା ପାଇବା ପାଇଁ ବହୁତ କିଛି କରିବାକୁ ପଡ଼ିବ, ବହୁତ ସେ ପେଶି ପେଶିକି ଦେବେ ନା। ଆଉ ସେ ସ୍ୱୟଂ ମହାରାଜ କୁହନ୍ତି ନା କ'ଣ, କଷି କଷାଇ ଧନ ଦେବେ, ନହିଲେ ବାହୁଡ଼ା ହେଇଦେବେ, ଭଗବାନ ଯେଉଁ କୃପା ଦେବେ ଗୁରୁ ବୈଷ୍ଣବ ସେ ଏମିତି କଷିକି ଦେବେ ନା, ଆଉ କ'ଣ ଧନଟା ଶସ୍ତା କଥା ପଡ଼ିଛି, ଅପାତ୍ରରେ କିଏ ଦେବ, ବାପ ପୁଅକୁ ଦେବନି, ଆଉ ବାପ ପୁଅକୁ ଦେବନି ଅପାତ୍ରଟା, ଆଉ ଏଇଟା ଦେଦେବି, ବିରକ୍ତି ଲାଗିବ ଦେଖିଲା ମାନେ, କେହି ବିଦ୍ୟା ଦାନ କରିବେନି, ଭକ୍ତି କୃପା ଏମିତି କିଏ ଦାନ କରିବେନି ଅପାତ୍ର, ସେଥି ସେ କଥା ସେ ଭଗବାନ ଦେଖୁଛନ୍ତି ନା, ୟାର ନିଶ୍ଚୟ ତୁମକୁ ବୁଦ୍ଧିଟା କିଛି ସମୟ ଯୁକ୍ତର୍କ ଭଗବାନ କରୁଛନ୍ତି, ଅର୍ଜୁନଙ୍କ ନିଶ୍ଚୟତା ଦେଖୁଛନ୍ତି। ଅର୍ଜୁନ ଯେତେବେଳେ କହିଲେ ନା ଆପଣ ହିଁ କେବଳ ହିଁ ମୋର ସନ୍ଦେହ ଦୂର କରିପାରେ, ସେତେବେଳେ ଭଗବାନ ଜାଣିଦେଲେ ହଁ ଇଏ ହିଁ ଡିସାଇପଲ ହବ। ସେ କହିଲେ ଗୁରୁଦେବ ଆମକୁ ପରମାର୍ଥ ବିଷୟରେ ନିଶ୍ଚୟତା ସମ୍ବନ୍ଧରେ ପରୀକ୍ଷା କରି କୃପା କରନ୍ତି, ତଦ୍ବ୍ୟତୀତ ଆମର ବହୁ ସମୟରେ ଆମେ ବିପଦରେ ପଡ଼ି ଗୁରୁଚରଣରେ ପ୍ରପତ୍ତି ସ୍ୱୀକାର କରିଲେ ମଧ୍ୟ ବିପଦରୁ ଉଦ୍ଧାର ହୋଇଗଲେ ଆମ ନିଜର ସ୍ୱତନ୍ତ୍ର ଭାବ ପ୍ରକାଶ କରିଥାଉ। ଏ ଆଚାର୍ଯ୍ୟଙ୍କ ବାଣୀଟା ଆମକୁ ଆମେ ପାଠ ପଢ଼ିଲେ ହବ, ଏ ହଜାର କଥା ଆମକୁ ଶୁଣିବା, ଆମକୁ ଜୀବନ ଲାଗେ, ଏଇ ସବୁ ଜୀବନ ଆମକୁ ଲାଗେ, ଏ ଗୋଟେ ଗୋଟେ ଷ୍ଟେଟମେଣ୍ଟ ଆମକୁ ଜୀବନ ଦେଇଦିଏ, ହଁ ଇଏ ସତ କଥା, ସେସବୁ କର୍ଣ୍ଣ ଲାମ୍ପଟି କିଛି ଆମକୁ ଭଲ ଲାଗେ, ଆଚାର୍ଯ୍ୟ ବାଣୀଟା ଗୋଟେ ଅଲଗା। ଆଉ ଆମେ ଅସୁବିଧାରେ ପଡ଼ିକି ଗୁରୁଙ୍କର ଶରଣ ନେଇଥାଉ, ଯେତେବେଳେ ଅସୁବିଧା ଦୂର ହେଇଯାଏ ସେତେବେଳେ ସ୍ୱତନ୍ତ୍ରତା ଭାବନା ଚାଲି ଆସେ। ଆଉ ସେମାନେ କେମିତି ଜାଣିଲେ, ସେ ଲେଖିଦେଇଛନ୍ତି ଯିବାର ଭଗବାନଙ୍କର ଲୋକ ଦୂତ ସେମାନେ, ଆଉ ଭକ୍ତିନାଥ ଠାକୁର ମାନେ ସବୁ ଭକ୍ତିନାଥ ଠାକୁର ଆଚାର୍ଯ୍ୟମାନେ ସବୁ ଲେଖିଛନ୍ତି ନା। ଗୁରୁଦେବ ଆମକୁ ପରମାର୍ଥ ବିଷୟରେ ନିଶ୍ଚୟତା ସମ୍ବନ୍ଧରେ ପରୀକ୍ଷା କରି କୃପା କରନ୍ତି, ପରମାର୍ଥରେ ନିଶ୍ଚୟତା ଏହାର ଅଛି କି ନାହିଁ, ଦୃଢ଼ତା ଅଛି କି, ତା ପାଇଁ କୃପାଟା ଆସିବ, ନହେଲେ ତୋର ଯେମିତି ଚାହୁଁଛ କୃପା କୃପା ବଞ୍ଚରେ ବଞ୍ଚର ଭଲ ଖାଇପିଇକି ରହ, ଭଲରେ ରହ, ଯେମିତି ଦିନଟା କଟିଯା, କୁଆଡ଼େ ଯାଇ ମାୟାର କାହିଁ ରହିବୁ, ତାର ଦେ ରହିକି ତାର ମଠ ମନ୍ଦିର ସେବା ଟିକେ କରିକି ଯାହା ତୋ ଜନ୍ମ ସ୍ୱୀକୃତି ପାଇବୁ ଯା, କୃପାଟା ଅଲଗା ଜିନିଷ, କାହିଁକି ଦେବେ, ନିଶ୍ଚୟତା ନ ଦେଖିଲେ ଦେବେନି। ତାପରେ କ'ଣ, ତଦ୍ବ୍ୟତୀତ ଆମର ବହୁ ସମୟରେ ଆମେ ବିପଦରେ ପଡ଼ି ଗୁରୁଚରଣରେ ପ୍ରପତ୍ତି ସ୍ୱୀକାର କରିଲେ ମଧ୍ୟ ବିପଦରେ ପଡ଼ି ଗୁରୁଚରଣକୁ ଆସୁଛି, ବିପଦରୁ ଉଦ୍ଧାର ହୋଇଗଲେ ଆମର ନିଜର ସ୍ୱତନ୍ତ୍ରତା ସ୍ୱଭାବ ପ୍ରକାଶ କରିଥାଉ, ବିପଦ ସରିଗଲା ଆଉ ସ୍ୱତନ୍ତ୍ରତା ଆଉ ଅର୍ଜୁନ ଭକ୍ତିକୁ ଏକମାତ୍ର ସୁକମହ ନାଶକାରିଣୀ ବୋଲି ଜଣାଇଲେ। କେମିତି ଷ୍ଟେଟମେଣ୍ଟ ସେ, ଭଗବାନ ଦେଖିଲେ ଇଏ ଇଏ କ'ଣ ନା ଅର୍ଜୁନ ଅର୍ଜୁନ କହିଦେଲେ ନା ଏଠି
କେମିତି କହିଲେ
ତା ପରବର୍ତ୍ତୀ ଶ୍ଳୋକ ମ ନହି ପ୍ରପଶ୍ୟାମି ମମାନଦ୍ୟ ମୋର ଇନ୍ଦ୍ରିୟ ଗୁଡ଼ିକ କ୍ଷୁଦ୍ର ସରୋବର ଭଳିଆ, ଶୋକ ହଉଛି ସୂର୍ଯ୍ୟଙ୍କ ଭଳିଆ, ମୋର ଦୁଃଖଟାକୁ ଦୂର କରିବାର ମୁଁ କିଛି ଉପାୟ ଦେଖୁନି କେବଳ ଆପଣଙ୍କ ଆପଣଙ୍କ ବ୍ୟତୀତ ଆପଣ ହିଁ କେବଳ ନିଶ୍ଚୟତ୍ମକ ଆସିଲା ନା ଆଉ ସେଥିପାଇଁ ସେ କଥା ସେକଥା କହୁଛନ୍ତି। ଆଉ ଅର୍ଜୁନ ଭକ୍ତିକୁ ଏକମାତ୍ର ସୁକମହ ନାଶକାରିଣୀ ବୋଲି ଜଣାଇଲେ ଆପଣଙ୍କ ଶରଣ ସର୍ବାବସ୍ଥାରେ ନିଷ୍କପଟରେ ଗୁରୁଚରଣରେ ଶରଣ ଯିବାର ଏଥିରୁ ସର୍ବାବସ୍ଥାରେ ନିଷ୍କପଟରେ ଗୁରୁଚରଣରେ ଶରଣାପତି ଯିବାର ଶିକ୍ଷା ମିଳେ। ଅର୍ଜୁନଙ୍କର ଏଇ ଯୋଉ କଥା ଅର୍ଜୁନ ଯୋଉ କ'ଣ ଜଣାଇଲେ, ଭକ୍ତି ହିଁ ଏକମାତ୍ର ସୁକମହ ବିନାଶକାରିଣୀ, ଆଉ ଭକ୍ତି ପାଇବାର ଉପାୟଟା ହେଲା କ'ଣ, ଗୁରୁଚରଣରେ ପ୍ରପତ୍ତି। ସେଥିପାଇଁ ସେ କଥା ଏଇ ଯୋଉ ଦୁଇଟି ଶ୍ଳୋକର ଏଇଟା ଯେମିତି ବେସିକଟା ଚାଲିଗଲା କୋଉଟା, ଗୀତାର ଭୂମିକା ପ୍ରଥମ ଅଧ୍ୟାୟ ଗଲା, ଇଏ ବର୍ତ୍ତମାନ ଆତ୍ମତତ୍ତ୍ୱର ଇଏ ହେଉଛି ଫାଉଣ୍ଡେସନଟା ଗୁରୁଚରଣ ବର୍ତ୍ତମାନ ତାଙ୍କୁ ଆତ୍ମତତ୍ତ୍ୱ ଜ୍ଞାନଟା ଦେବେ, ଆଉ ସେ ଦେଖୁଛନ୍ତି ଶିଷ୍ୟର ମନୋଭାବଟା କ'ଣ। ଏଠି ସେ କହିଲେ ସେ କଥା ଅର୍ଜୁନ ଭକ୍ତିକୁ ଏକମାତ୍ର ସୁଖମୋହ ନାଶକାରିଣୀ ବୋଲି ପ୍ରକାଶ ଜଣାଇଲେ, ତେଣୁ ଏଥିରୁ ଆମକୁ ଶିକ୍ଷା ମିଳେ ସର୍ବାବସ୍ଥାରେ ନିଷ୍କପଟରେ ଗୁରୁଚରଣରେ ଶରଣ ଯିବାର ଶିକ୍ଷା ମିଳେ। ତେଣୁ ଅର୍ଜୁନଙ୍କ ପାଖରୁ ଆମେ ଏତିକି ଶିଖିଲେ ସର୍ବାବସ୍ଥାରେ ନିଷ୍କପଟ ଭାବରେ ଗୁରୁଙ୍କ ଚରଣ ଶରଣ, ତୁମର କ'ଣ ଅସୁବିଧା ହେଉଛି ଗୁରୁଙ୍କୁ ଜଣା, ଆକୁ ତାକୁ ବଦନାମ କରିବା ଏଇଟା କରିବା ସେଇଟା ସବୁ ଫାଲତୁ, ଏଇଟା ମୁଁ କେବେ ପସନ୍ଦ ହିଁ କରେ ନା। ଆଉ ମୋ ଜୀବନ ଏଇଟା ମୁଁ ଜାଣିଛି, ମୁଁ ବଡ଼ ବଡ଼ କଥା କହୁନି, ଛୋଟ ଆମେ ବହୁତ ଛୋଟ ଲୋକ ବହୁତ ପତିତ, କିନ୍ତୁ ଅନୁଭବ ମୁଁ ଯାହା କହୁଛି ମୋର ନିଜର ଅନୁଭବରୁ ମୁଁ କହୁଛି, ତୁମେ ତୁମେ ଯାହା ପ୍ରାର୍ଥନା କରିବ ଗୁରୁ ତୁମ ପାଇଁ ବ୍ୟବସ୍ଥା କରିଦେ, ତୋର ଯଦି ଗୁରୁଙ୍କ ଉପରେ ବିଶ୍ୱାସ, ଯଦି ଗୁରୁଙ୍କ ଉପରେ ବିଶ୍ୱାସ ନାହିଁ ତୁମେ ଯୁଆଡ଼େ ଯିବ ହଇରାଣ, ତୁମେ ଯଦି ପ୍ରାର୍ଥନା କରୁଛ ମୋତେ ଗୁରୁଦେବ କୋଟି ନେଇ ମୁଁ ସେବା କରିକି ମୁଁ ବଞ୍ଚିକି ରହିବି ଆପଣଙ୍କୁ ଟିକେ ତୁମ ପାଇଁ ବ୍ୟବସ୍ଥା ହବ, ତୁମେ ଯୋଉଠି ଯାଅ ଜଙ୍ଗଲକୁ ଯାଅ ଯୁଆଡ଼େ ଯାଅ ତୁମକୁ ମିଳିବ କିଛି ଅସୁବିଧା ନାହିଁ, ତୁମେ ଦୋଷ କାହିଁ କାହାକୁ ଦେଉଛ ଏଇଟା ହେଲା ସେଟା ହେଲା, ତୁମେ ଦୋଷ କହୁଛ ଠିକ ଅଛି, ତୁମେ ଖାଲି ଜଣା ଗୁରୁଦେବ ଗୁରୁଦେବ ମୁଁ କ'ଣ କରିବି, କିନ୍ତୁ ବଞ୍ଚିକି ତ ରହିବି ବୋଲି ଆପଣ ବ୍ୟବସ୍ଥା କର, କୋଉଠି ମିଳିଯିବ ତୁମକୁ ମିଳିଯିବ ସବୁ ମିଳିବ, ନା ତୁମେ ତ ଯୋଜନା ଗୁଡ଼ା ମୁଣ୍ଡ ଭିତରେ ରଖୁଛ ଆଉ ଫାଲତୁ କଥା ଗୁଡ଼ାକ ଏଣୁ ତେଣୁ ଆକୁ ତାକୁ ଦୋଷ ଦେଇକି ଏଗୁଡ଼ା ମୁଁ ବିଶ୍ୱାସ କରେନି, ଏଇଟା ପରଫେକ୍ଟ ନୁହେଁ, ତୁମେ କିଛି ଜଗତରେ ତୁମେ କୋଉଠି ବଞ୍ଚିପାରିବନି, ଆଡ଼ଜଷ୍ଟମେଣ୍ଟ ଶିଖିପାରୁନ ମାନେ ତୁମେ କୋଉଠି ବଞ୍ଚିପାରିବନି, ତୁମେ କିଏ ବି ହୁଅ ଗୃହସ୍ଥ ହୁଅ ବ୍ରହ୍ମଚାରୀ ହୁଅ ବାନପ୍ରସ୍ଥ ହୁଅ ସନ୍ନ୍ୟାସ ହୁଅ, ତୁମର ଗୋଟେ ପଥରଟା ଆଉ ତୁମେ ଗୁରୁଚରଣ ନିଷ୍କପଟରେ ଶରଣାଗତ ତାଙ୍କୁ ଜଣା, ସେ ତୁମକୁ ବ୍ୟବସ୍ଥା କରିଦେବେ, ଏ ସ୍ଥାନ ହଉ କୋଉ ସ୍ଥାନ ହଉ କୋଉଠି ହଉ, ଆଉ ତୁମେ ସେଇଟା ନ କରି ତୁମ ମୁଣ୍ଡରେ ଗୋଟେ ଯୋଜନା ଅଛି ତୁମେ ପାରିବନି, ଯୁଆଡ଼େ ଯିବ ଠୋକର ଖାଇବ, ଯୁଆଡ଼େ ଯିବ ଠୋକର ଖାଇବ ଲାଇଫରେ କେବେ ପାରିବନି ଜିତିପାରିବନି, ଏ ରାସ୍ତାଟା ସେ ଆଉ, ତେଣୁ ଶିକ୍ଷାଟା ହେଲା ଏହା ସର୍ବାବସ୍ଥାରେ ନିଷ୍କପଟରେ ଗୁରୁଚରଣର ପ୍ରପତ୍ତି ଯିବାର ଶିକ୍ଷା ଏଥିରୁ ମିଳେ। ଏତିକି କହିଦେଲା ପରେ ଦଶମ ଶ୍ଳୋକ ସଞ୍ଜୟ ବାଚମ ଏବଂ ମୁକ୍ତ୍ୱା ହୃଷିକେଶ ଗୁଡାକେଶ ପରନ୍ତପ ନଜୋଶ୍ଚା ଇତି ଗୋବିନ୍ଦ ମୁକ୍ତ ତୃଷ୍ଣୀ ବଭୁବଃ। ସଞ୍ଜୟ କହିଲେ ଏହିପରି ଭାବରେ ଶତ୍ରୁ ଦମନକାରୀ ଅର୍ଜୁନ କୃଷ୍ଣଙ୍କୁ କହିଲେ ହେ ଗୋବିନ୍ଦ ମୁଁ ଯୁଦ୍ଧ କରିବି ନାହିଁ, ଏହା କହି ସେ ନୀରବ ରହିଲେ, କହିଲେ ମୁଁ କିଛି ଜାଣିପାରୁନି ଆପଣଙ୍କ ଶରଣ ଗଲି, ଏହା କହି ମୁଁ ଆଉ ଯୁଦ୍ଧ କରିପାରିବି ନାହିଁ ବସିଗଲେ। ଆଚ୍ଛା ଭାବାର୍ଥ, ଅର୍ଜୁନ ଯୁଦ୍ଧ କରିବାକୁ ଯାଉନାହାନ୍ତି, ବରଂ ତତ୍ପରିବର୍ତ୍ତେ ସେ ଯୁଦ୍ଧକ୍ଷେତ୍ର ତ୍ୟାଗ କରି ଭିକ୍ଷା କରିବାକୁ ଯାଉଛନ୍ତି, ଏ କଥା ଶୁଣି ବୋଧ ହୁଏ ଧୃତରାଷ୍ଟ୍ର ଖୁବ୍ ଖୁସି ହୋଇଥିବେ, କିନ୍ତୁ ଅର୍ଜୁନ ପରନ୍ତପ ଶତ୍ରୁ ଦମନକାରୀ ବୋଲି ସଞ୍ଜୟ ଧୃତରାଷ୍ଟ୍ରଙ୍କୁ ହତାଶ କରି ପକାଇଲେ। ଏ ଯୋଉ ଏଇଟା ବଳଦେବ ଦର୍ଶନ ଟିକା ପ୍ରଭୁପାଦ ଏତେ ମାନେ ପରଫେକ୍ଟଲି ସବୁ ଆଚାର୍ଯ୍ୟମାନଙ୍କ ଜିନିଷକୁ ଆଣିକି ରଖିଛନ୍ତି, ସବୁ ପୁରା ପୁରା ତାତ୍ପର୍ଯ୍ୟ ସବୁ ତାଙ୍କର, ଯଦିଓ ପାରିବାରିକ ମୋହ ଯୋଗୁଁ ଅର୍ଜୁନ ସାମୟିକ ଭାବରେ ମିଥ୍ୟା ସୁଖ ମୋହରେ ବସିଭୂତ ହୋଇପଡ଼ିଥିଲେ, ତଥାପି ସେ ପରମ ଗୁରୁ କୃଷ୍ଣଙ୍କର ଏକ ଶିଷ୍ୟ ଭାବରେ ଆତ୍ମସମର୍ପଣ କଲେ। ଏଥିରୁ ଜଣାଗଲା ଯେ ସେ ଖୁବ୍ ଶୀଘ୍ର ଏହି ପାରିବାରିକ ମୋହରୂପ ମିଥ୍ୟା ଦୁଃଖରୁ ମୁକ୍ତ ହେବେ ଏବଂ ଉପଯୁକ୍ତ ଜ୍ଞାନାଲୋକରେ ଉଦ୍ଭାସିତ ହୋଇପଡ଼ିବେ, ଅର୍ଥାତ୍ ଆତ୍ମାନୁଭୂତି ବା କୃଷ୍ଣ ଯତ୍ନ ଲାଭ କରି ନିଶ୍ଚୟ ଯୁଦ୍ଧ କରିବେ, ଏହିପରି ଧୃତରାଷ୍ଟ୍ରଙ୍କର ଆନନ୍ଦ ନିରାନନ୍ଦରେ ପରିଣତ ହେବ, କାରଣ ଅର୍ଜୁନ କୃଷ୍ଣଙ୍କଠାରୁ ଜ୍ଞାନାଲୋକ ଲାଭ କରି ଶେଷ ପର୍ଯ୍ୟନ୍ତ ଯୁଦ୍ଧ କରିବେ। ବଳଦେବୀ ଦର୍ଶନ ଟିକା କଣ କହିଲେ ବଳଦେବୀ ଦର୍ଶନ, ଅର୍ଜୁନମ୍ କିମ୍ ଅକରୋତ୍, ଯଦି ପ୍ରଶ୍ନ ପଚାରିବେ ସଞ୍ଜୟଙ୍କୁ କିଏ ଧୃତରାଷ୍ଟ୍ର, ଅର୍ଜୁନ ବର୍ତ୍ତମାନ କ'ଣ କଲେ, ଶରଣ ଚାଲିଗଲେ, କ'ଣ ହେଲା ୟାପରେ? ଗୁଡ଼ା କେଶ ଋଷିକେଶ ପ୍ରତି ଏବଂ ନହି ପ୍ରପଶ୍ୟାମି ଇତ୍ୟାଦି ନାମ ଯୁଦ୍ଧସ୍ୟ ଶୋକ ନିବର୍ତ୍ତକ ଉକ୍ତମ ପରନ୍ତପି ଗୋବିନ୍ଦ ସର୍ବେଦଜ୍ଞ ପ୍ରତି ନଜୋଚ୍ଛା ଇତି ଉକ୍ତ ଇତି ଯୁଜ୍ୟମ୍। ଏଠି କେଉଁ କେତେ ଶବ୍ଦ ଲାଗି ଦେଖ, କୃଷ୍ଣଙ୍କର କ'ଣ କ'ଣ ଶବ୍ଦ ଲାଗିଛନ୍ତି? କୃଷ୍ଣଙ୍କ ନାଁ ଲାଗିଛନ୍ତି ଗୁଡ଼ା କେଶ, ସରି ଋଷିକେଶ। ଋଷିକେଶ କହୁଛନ୍ତି କାହାକୁ? ଗୁଡ଼ା କେଶଙ୍କୁ, ନା ସରି ଗୁଡ଼ା କେଶ କହୁଛନ୍ତି ଏବଂ ଉକ୍ତୁଆ ଋଷିକେଶ ଗୁଡ଼ା କେଶ ପରନ୍ତପ। ଅର୍ଜୁନଙ୍କର ଦୁଇଟା ହେଲା ନା କ'ଣ, ପରନ୍ତପ ଗୁଡ଼ା କେଶ। ଆଚ୍ଛା କୃଷ୍ଣଙ୍କର ଦୁଇଟା ନାଁ ରହିଲା ନଜୁଚ୍ଛା ଇତି ଗୋବିନ୍ଦମ ତୃଷ୍ଣି ବଭୁବହ, ଋଷିକେଶ ଆଉ ଗୋବିନ୍ଦ, ତାଙ୍କର ଦୁଇଟା ନା ଆଙ୍କର ଦୁଇଟା। ଧୃତରାଷ୍ଟ୍ର ଖୁସି ହେଇଗଲା, ଯାହା ଅର୍ଜୁନ ଯୁଦ୍ଧ କରିବେନି, କିନ୍ତୁ ଇଏ ସୂଚନା ଦେଇଦେଲେ କିଏ, ସଞ୍ଜୟ, ମନେ ରଖ ପାଖରେ ଅଛନ୍ତି ଋଷିକେଶ, ସେ ସବୁ ଇନ୍ଦ୍ରିୟର ମାଷ୍ଟର ପ୍ରଭୁ, ସେ ବର୍ତ୍ତମାନ ଯୁଦ୍ଧ କରିବା ପାଇଁ ପ୍ରେରଣା କରିବେ, ଏ ସୂଚନା ଦେଇଦେଲେ। ଆଉ ସିଏ ବି ଉପଯୁକ୍ତ ଲୋକ, ସେ ହେଉଛନ୍ତି ପରନ୍ତପ, ଶତ୍ରୁମାନଙ୍କର ତାପ ପ୍ରଦାନ କରିବା ଲୋକ। ଆଉ ଗୁଡ଼ାକେଶ, ଗୁଡ଼ାକେଶ ସେ ଅବିଦ୍ୟା, ତାଙ୍କର ଯୋଉ ଅବିଦ୍ୟା ଆସିଛି, ହଁ ଭଗବାନଙ୍କର ପ୍ରଭୁ ଗୁଡ଼ାକେଶ, ଅର୍ଜୁନ ଅର୍ଜୁନଙ୍କର ନା ଏଟା, ହଁ ଗୁଡ଼ାକେଶ ଆଉ ଗୁଡ଼ାକେଶ ପରନ୍ତପ, ଆଙ୍କର ଆଙ୍କର କ'ଣ ହେଲା, କୃଷ୍ଣଙ୍କର ନାମ ଗୋବିନ୍ଦ ଋଷିକେଶ। ପରନ୍ତପ ଶତ୍ରୁମାନଙ୍କୁ ଦମନ କରିବେ, ଆଉ ଇଏ ଅବିଦ୍ୟାକୁ ଯିଏ ଜୟ କରିଛନ୍ତି କିଏ, ଅର୍ଜୁନ। ବର୍ତ୍ତମାନ ବଳଦେବ ଦାସନ ସେ କଥା ହିଁ ତାଙ୍କ ବ୍ୟାଖ୍ୟା କରୁଛନ୍ତି, ହେ ତତ ଅର୍ଜୁନ କିମ୍ ଅଗ୍ରତ ଏଥିପକ୍ଷ ସଞ୍ଜୟ ଉପ ଆଚ ଗୁଡ଼ାକେଶ ଋଷିକେଶ ପ୍ରତି ଏବଂ ନହି ପ୍ରପଶ୍ୟାମି ଇତ୍ୟାଦି ନାମ ଯୁଦ୍ଧସ୍ୟ ଶୋକ ନିବର୍ତ୍ତିତ ଉକ୍ତୁଆ ପରନ୍ତପି ଗୋବିନ୍ଦ ସର୍ବେଦଜ୍ଞ ପ୍ରତି ନ ଜୋଚ୍ଛା। ଆଚ୍ଛା ଗୁଡ଼ାକେଶ ଋଷିକେଶ ପ୍ରତି, ଗୁଡ଼ାକେଶ ଅର୍ଜୁନ ନା, ଠିକ ଅଛି, ଗୁଡ଼ାକେଶ ଋଷିକେଶ ପ୍ରତି, ଗୁଡ଼ାକେଶ ବର୍ତ୍ତମାନ ଋଷିକେଶଙ୍କୁ କହିଲେ, ଗୁଡ଼ାକେଶ ପାଖରେ ଋଷିକେଶ କାହିଁକି ଲଗେଇଲେ ସେଇଟାକୁ ସେ ବ୍ୟାଖ୍ୟା କରୁଛନ୍ତି। ଗୁଡ଼ାକେଶ ମାନେ ତାଙ୍କର ଅବିଦ୍ୟାଟା ଅଛି, ତାଙ୍କ ଅବିଦ୍ୟା କିଏ ନଷ୍ଟ କରିବେ, ଋଷିକେଶ। ଆଚ୍ଛା ସେ କ'ଣ କହୁଛନ୍ତି, ନ ଜୋଚ୍ଛା ଇତ୍ୟାଦି ନାମ ମୁଁ ଯୁଦ୍ଧ କରିବି ନାହିଁ। ଆଚ୍ଛା ଶୋକ ନିବର୍ତ୍ତକ ଏଠି କହୁଛନ୍ତି ନା, ଦୁଃଖ ରହିଛି ତାଙ୍କର, ଆଚ୍ଛା ଦୁଃଖ କିଏ ଦୂର କରିପାରିବେ, ଗୋବିନ୍ଦ। ଗୋବିନ୍ଦ ଶବ୍ଦ କାହିଁକି ଲାଗିଲା, ଏଥିପାଇଁ ଅର୍ଜୁନଙ୍କର ଯୋଉ ଶୋକଟାକୁ ଦୂର କିଏ କରିବେ, ଶବ୍ଦ ବ୍ରହ୍ମ ହିଁ, ଆଉ ଶବ୍ଦ ବ୍ରହ୍ମଟା ଯିଏ ପରମାତ୍ମାଙ୍କ ପ୍ରକାଶ ଶୁଦ୍ଧ ଭକ୍ତ, ତାଙ୍କ ପାଖରେ ଶବ୍ଦ ବ୍ରହ୍ମଟା ଆସିବ ନା, ଏମାନେ ସବୁ ଶୁଦ୍ଧ ଭକ୍ତ ନା, ଆଉ ଶୁଦ୍ଧ ଭକ୍ତ ବୋଲି ପର ସବୁ ଶୁଦ୍ଧ ଭକ୍ତ ଭଗବାନଙ୍କର ନିଜ ଲୋକ, ସେମାନେ ସବୁ ପାର୍ଷଦ ଆଉ ସଖୀ ମଞ୍ଜରୀ ମାନେ ଆସିଥିଲେ, ବଳଦେବ ଦାସ ଚକ୍ରିପାଦ, ସେସବୁ ଗୋବିନ୍ଦ ପାଖରେ, ଗୋବିନ୍ଦ କାହିଁ ଶବ୍ଦ ଲାଗିଲା ନା, ଅର୍ଜୁନଙ୍କର ଶୋକକୁ ନିବର୍ତ୍ତନ କରିବେ, ଦୂର କରିବେ। ଆଚ୍ଛା ଗୁଡ଼ାକେଶ ତାଙ୍କର ଯୋଉ ଅବିଦ୍ୟା ରହିଛି ତାକୁ କିଏ ଦୂର କରିବେ, ଋଷିକେଶ। ନଜୋଚ୍ଛା ଇତି ଉକ୍ତ ଯୁଜ୍ୟମ୍, ଏଇଠି ଏଇଟା ଏଠି ଲଗେଇବ, ପରନ୍ତପ ବି ଗୋବିନ୍ଦମ ସର୍ବେଦଜ୍ଞ ପ୍ରତି ନଜୋଚ୍ଛା, ସମସ୍ତଙ୍କୁ ସନ୍ତାପ ଦେବା କାରି ଅର୍ଜୁନ ସର୍ବବେଦଜ୍ଞ ଗୋବିନ୍ଦଙ୍କ ପ୍ରତି ଯୁଦ୍ଧ କରିବିନି ବୋଲି କହିଲେ। ତତ୍ର ଋଷିକେଶତ୍ୱାତ୍, ଯେହେତୁ ସେ ଋଷିକେଶ, ସବୁ ଲେଖିଛନ୍ତି ଏଇଟା, ବୁଦ୍ଧି ଯୁଦ୍ଧେ ପ୍ରବର୍ତ୍ତି ହେଇଛନ୍ତି, ତାଙ୍କ ବୁଦ୍ଧିକୁ ବଦଳେଇ ଦେବେ, ଯୁଦ୍ଧରେ ତାଙ୍କୁ ପ୍ରେରିତ କରିବେ। ସର୍ବବେଦବିଦିତ୍ୱାତ୍ ଯୁଦ୍ଧେ ସ୍ୱଧର୍ମତ୍ୱମ୍ ଗ୍ରାହିଷ୍ୟତି, ଯେହେତୁ ଗୋବିନ୍ଦ ସିଏ ଆନନ୍ଦ ପ୍ରଦାନ କରିବେ ଏବଂ ସର୍ବବେଦବିଧି ହେତୁ ଯୁଦ୍ଧ ହେଉଛି ତାଙ୍କର ସ୍ୱଧର୍ମ, ଏଇଟା ଅର୍ଜୁନଙ୍କର ବୁଦ୍ଧି ଆସିବ, ସେଥିପାଇଁ ହୃଷିକ ଶବ୍ଦ ଲଗେଇଲେ। ଇତି ରାଜ୍ୟମ ଧୃତରାଷ୍ଟ୍ର, ଆଚ୍ଛା ରାଜ୍ୟମ ଧୃତରାଷ୍ଟ୍ର ହୃଦି ସଂଜାତ ସୁପୁତ୍ର ରାଜାସା ନିରାଶ୍ୟତି, ରାଜା ଧୃତରାଷ୍ଟ୍ରମ ହୃଦି ସଂଜାତ ସୁପୁତ୍ର ରାଜାସ୍ୟା ନିରାଶ୍ୟତି। ତାଙ୍କର ଯୋଉ ମନ ଭିତରେ ଯୋଉ ଭାରି ଆନନ୍ଦ ହେଇଥିଲା କାହାର, ଧୃତରାଷ୍ଟ୍ରଙ୍କର, ମୋ ପୁତ୍ର ରାଜା ଆଶା, ରାଜ୍ୟ ପାଇବାର ଆଶାଟା ହେଇଗଲା, ଏଟାକୁ ନିରାଶା କଲେ। ପୂର୍ବ ଏଇଟା ରଚନା କରିଛି ଋଷିକେଶ ଶବ୍ଦ କାହିଁକି ଏଠି କହିଲେ ନା, ଖୁସି ହେଇଥିଲେ, କିନ୍ତୁ ଅର୍ଜୁନ ପରନ୍ତପ ସଞ୍ଜୟ ଏଟା କହିକି ତାଙ୍କୁ ହତାଶ କରି ପକେଇଲେ, ଏଇଠି କହିଲେ ନା, ଏଥିରୁ ଜଣାପଡ଼ୁ ଯେ ପାରିବାରିକ ଉପଯୁକ୍ତ ଜ୍ଞାନ ଲୋକରେ ଉଦ୍ଭାସିତ ହେବେ ଏବଂ ଆତ୍ମାନୁଭୂତି ବା କୃଷ୍ଣ ଚେତନ ଲାଭ କରି ନିଶ୍ଚୟ ଯୁଦ୍ଧ କରିବେ, ଧୃତରାଷ୍ଟ୍ରଙ୍କର ଆନନ୍ଦ ନିରାନନ୍ଦରେ ପରିଣତ ହେବ, କାରଣ ଅର୍ଜୁନ କୃଷ୍ଣଙ୍କ ଠାରୁ ଜ୍ଞାନଲୋକ ଲାଭ କରି ଶେଷ ପର୍ଯ୍ୟନ୍ତ ଯୁଦ୍ଧ କରିବେ। ପ୍ରତି ଶବ୍ଦ ଯେଉଁଠି ଯେଉଁଠି ସମ୍ବୋଧନ ଲାଗିଛନ୍ତି, ଯେଉଁଠି ଯେଉଁଠି କୃଷ୍ଣଙ୍କର ଅର୍ଜୁନଙ୍କର ନାମର ସବୁ ତାର ବିଶେଷଣ ସବୁ ଆଚାର୍ଯ୍ୟମାନେ ବ୍ୟାଖ୍ୟା କରିଛନ୍ତି। ତେଣୁ ଭଗବାନ କୃଷ୍ଣ ଶ୍ରୀକୃଷ୍ଣ କ'ଣ କହିବେ ଶୁଣିବା। ହରେ କୃଷ୍ଣ ଜୟ ଶ୍ରୀମଦ୍ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାୟ ଗୌର।